ଆମର ଅନ୍ତରାଷ୍ଟ୍ର କୃଷ୍ଣ ଭାବନା ସଂଘର ଅଭିଚରଣ କଂଗ୍ରେସନ ଡିପାର୍ଟମେଣ୍ଟର ମୁଖ୍ୟ ଶ୍ରୀ ବାଦଲ ପ୍ରାଣ ପ୍ରଭୁ, ଶ୍ରୀ ରାଧାବୃନ୍ଦ ବିଜେପି ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରର କର୍ମକର୍ତ୍ତାବୃନ୍ଦ ଏବଂ ପୂଜାରୀ ବୃନ୍ଦ ଅନୁନାଥ ବୃନ୍ଦ ତଥା ସମସ୍ତ ଭକ୍ତବୃନ୍ଦଙ୍କୁ ଆମେ ଆଜିର ଶ୍ରୀମଦ ଭାଗବତ ସପ୍ତାହର ଚତୁର୍ଥ ଦିବସକୁ ସ୍ୱାଗତ କରୁଛୁ। ଯେ ଆମର ଖୁବ କମ୍ ସମୟ ମିଳୁଛି କଥା କହିବା ପାଇଁ, ବୃନ୍ଦାବନକୁ ଆମେ ଅଫିସ୍ରେ ଶ୍ରଦ୍ଧା ପ୍ରାୟତଃ ବନ୍ଦ ଭାଇ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଲେ, ଯଦି ଆମେ କିଛି ଅଳ୍ପ କିଛି ଯଦି ଭଗବାନ ପାଇଁ ସେବା କିଛି କରିଛେ, ତାହେଲେ ମଧ୍ୟ ସେ ଆମକୁ ବହୁତ ରକ୍ଷା କରିବ, ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ଆମେ ଗତକାଲିର କଥାକୁ ସମ୍ୟକ ଭାବେ ବର୍ଣ୍ଣନା କରିବା, ସମ୍ୟକ ସୂଚନା ଦେବା ଯେ ଭଗବାନ ମା ଯେତେବେଳେ ଧାବମାନ କରୁଛନ୍ତି କୃଷ୍ଣଙ୍କ ପଛରେ, ଯେତେ ଚେଷ୍ଟା କଲେ ମଧ୍ୟ ମା ଧରିପାରିନଥାନ୍ତେ, କିନ୍ତୁ କୃଷ୍ଣଙ୍କର ଯେତେବେଳେ କୃପା ଶକ୍ତି ଉଦ୍ରେକ ହେଲା ସେତେବେଳେ ମା ତାଙ୍କୁ ଧରିଲେ। ଧରିଲା ପରେ ଇଏ ଗୋଟିଏ ଭଗବାନଙ୍କର ଯଦିଓ ବିଶେଷ ଭାବରେ ବିଷ୍ମତା ନାହିଁ, କାରଣ ସେ ଛୋଟ ପିଲା, ସେ ଖୁବ ଜୋରରେ ଦୌଡ଼ିପାରିବେ, ମା ଟିକେ ବୃଦ୍ଧ ବୟସ, ତେଣୁ ସେ ମଧ୍ୟ ଏତେ ସ୍ପିଡ଼ରେ ଯାଇପାରିବେ ନାହିଁ, କିନ୍ତୁ ତଥାପି ସେଥିରେ ଗୋଟିଏ ତତ୍ତ୍ୱ ରହିଛି ଯେ ଭଗବାନ କେହି ଛୁଇଁପାରିବେ ନାହିଁ, କାରଣ ଭଗବାନଙ୍କ ଗତି ହେଉଛି ମନର ଉର୍ଦ୍ଧ୍ୱରେ, ମନର ମନଠାରୁ ଉର୍ଦ୍ଧ୍ୱ ଆହୁରି ଅଧିକ ଗତିରେ ଭଗବାନ ଯାଇପାରିବେ, ତାଙ୍କ ଗତି ମନରୁ ଉର୍ଦ୍ଧ୍ୱରେ, ତେଣୁ ମା ତାକୁ ଛୁଇଁପାରିନଥାନ୍ତେ, କିନ୍ତୁ ଭଗବାନ କୃପା ଶକ୍ତି ଉଦ୍ରେକ ହେବାରୁ ମା ତାଙ୍କୁ ଧରିପାରିଲେ। କାରଣ ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ପରେ ବର୍ଣ୍ଣନା କରାଯିବ ଯେ ଆମେ କହିଥିଲୁ ମଧ୍ୟ ଯେଉଁଟା ଏଥିରେ କାଳଧବନ ଏତେ ଭୀଷଣ ଯୋଦ୍ଧା, ଭଗବାନ ଚାଲି ଚାଲିକି ଯାଉଛନ୍ତି, ଇଏ ଧାଇଁ ଧାଇଁକି ମଧ୍ୟ ତାଙ୍କୁ ଛୁଇଁପାରୁନାହାନ୍ତି, ଏ ଦର୍ଶନ ସ୍କନ୍ଧରେ ଆସିବେ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କର କୃପା ଶକ୍ତି ଉଦ୍ରେକ ହେବାରୁ ମା ତାଙ୍କୁ ଧରିପାରିଲେ, ଏବଂ ତାପରେ ମା ତାଙ୍କୁ ବାନ୍ଧିବା ପାଇଁ ବସିଲେ, ସେହି ସମୟରେ ତାଙ୍କ ଗତକାଲି କହୁଥିଲେ ଦୁଇ ଆଙ୍ଗୁଳୁ କେତେ ଦୌଡ଼ି ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳୁ କମିଯାଉଥିଲା। ଏ ଦୁଇ ଆଙ୍ଗୁଳର କଥା ଆମେ କହିଥିଲେ, ତାତ୍ପର୍ଯ୍ୟ ହେଉଛି କ'ଣ ନା, ଗୋଟିଏ ହେଉଛି କୃପା, ଆଉ ଗୋଟିଏ ହେଉଛି ଆମର ପରିଶ୍ରମ। ଭଗବାନଙ୍କର କୃପା ଶକ୍ତି ସେତିକି ଉଦ୍ରେକ ହେବ ଯେତେବେଳେ ଆମେ ସେ ପରିଶ୍ରମ ଦେଖିବେ, ଆମେ ତାଙ୍କ ପାଇଁ କିଛି ସେବା କରୁଛେ, ଆମେ ତାଙ୍କ ପାଇଁ ପରିଶ୍ରମ କରୁଛେ, ଏଇଥିରେ ତାଙ୍କର କୃପା ଶକ୍ତି ଉଦ୍ରେକ ହେବ, ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ଏ ଦୁଇ ଅଙ୍ଗୁଳ ଯେଉଁ କମିଯାଉଥିଲା ତାର ତାତ୍ପର୍ଯ୍ୟ ହେଉଛି ଏଇଟା। ତେଣୁ ଏହିଭଳି ଭାବରେ ଆମେ ଗତକାଲି କହିଥିଲେ କିଭଳି ଭଗବାନ ତାଙ୍କର ଭକ୍ତଙ୍କ ପାଇଁ ତାଙ୍କର ସମସ୍ତ ଭଗବତାକୁ ତ୍ୟାଗ କରିଦେଇଛନ୍ତି, ଆଠଟି ଭଗବତା ତ୍ୟାଗ କରିଥିଲେ ବୋଲି ଆମେ କହିଥିଲୁ ଗତକାଲି, ଯେ ସେ ଆତ୍ମାରାମ ହେଲେ ମଧ୍ୟ, ଆତ୍ମାର ଆନନ୍ଦ ଆନନ୍ଦ ପାଇଲେ ମଧ୍ୟ ସେ ଭୂମିକା ସେ କ୍ଷୁଦା କରିକି ଦେଖାଇଲେ ତାଙ୍କର ମାଆଙ୍କୁ। ସେହିଭଳି ଭାବରେ ପୂର୍ଣ୍ଣ କାମ ତୋପି, ଯଦିଓ ସେ ପୂର୍ଣ୍ଣ କାମ ତାଙ୍କର କୌଣସି କାମନା ନାହିଁ, କିନ୍ତୁ ତଥାପି ସେ ଅତୃପ୍ତ ହୋଇଗଲେ। ମା' ଯେତେବେଳେ ସ୍ତନ୍ୟପାନ କରାଉଥିଲେ, ଯେତେବେଳେ ସେଠୁ ଚୁରିରୁ ଯେତେବେଳେ କ୍ଷୀର ଉତ୍ତରି ପଡ଼ୁଥିଲା, ପୁତ୍ରକୁ ଯେତେବେଳେ ତଳେ ରଖିଥିଲେ, ସେତେବେଳେ ସେ ଅତୃପ୍ତ ଦେଖାଇଲେ, ଅତୃପ୍ତ ହେବାର ଇଏ ଭଗବାନଙ୍କର ଭକ୍ତ ବସତା। ସେହିଭଳି ଭାବରେ ଶୁଦ୍ଧ ସତ୍ୟ ଶୁଦ୍ଧ ସତ୍ୟରେ ଯଦି ଭଗବାନ ଅଛନ୍ତି, କିନ୍ତୁ ତଥାପି ତାଙ୍କର କୋପ ଆସିଛି, ସେ କ୍ରୋଧ କରିଛନ୍ତି, ଯେଉଁଥିପାଇଁ ଗରିବଙ୍କୁ ଭାଙ୍ଗି ଦେଇଥିଲେ, ଏବଂ ଯଦିଓ ସେ ସମସ୍ତ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, କିନ୍ତୁ ତଥାପି ସେ ଚୋରି କରି ଅନ୍ୟ ଗୃହକୁ ଯାଇକି ଚୋରି କରି ସେ ରହୁଛୁ ଖାଉଥିଲେ, ଏବଂ ମହାକାଳ ଜନ୍ମ ମଧ୍ୟ ତାଙ୍କୁ ଭୟ କରନ୍ତି, ସିଏ ମାଆଙ୍କ ହାତରେ ଜଷ୍ଟି ଦେଖି ଭୟ କରି ନେଉଛନ୍ତି। ଇଏ ଭଗବାନ ଭଗବତା ତାଙ୍କର ଭକ୍ତ ପାଇଁ ସବୁ ତ୍ୟାଗ କରିଛନ୍ତି। ମନ ଅପ୍ରଦାନ ଯଦି ଆମେ କହିଲେ ମନର ଗୋଟେ ଆହୁରି ଉର୍ଦ୍ଧ୍ୱରେ ସେ ତ୍ୟାଗ ଗତି କରିପାରନ୍ତି, କିନ୍ତୁ ତଥାପି ମାଆଙ୍କ ଦ୍ୱାରା ସେ ଗୃହୀତ ହେଲେ, ତା ମା ତାଙ୍କୁ ଧରିପାରିଲେ, ଏବଂ ଯଦିଓ ସେ ଆନନ୍ଦମୟ, ସେ କେବେ ଦୁଃଖ ତାଙ୍କର ନଥାଏ, ସଚ୍ଚିଦାନନ୍ଦ ଘନ ବୋଲି କୁହାଯାଏ ଭଗବାନ, ସେ ସବୁବେଳେ ଆନନ୍ଦରେ ଥାଆନ୍ତି ଭଗବାନ, ଏବଂ ଶରୀର ଏଭଳି ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର, କିନ୍ତୁ ତଥାପି ସେ ଦୁଃଖରେ ରୋଦନ କରୁଛନ୍ତି, ଏବଂ ଭଗବାନ ସବୁଠାରେ ବିଦ୍ୟମାନ ଥିଲେ ମଧ୍ୟ ମା ତାଙ୍କୁ ବାନ୍ଧିପାରିଲେ। ତେଣୁ ଏହିଭଳି ଭାବରେ ଯେଉଁ ସବୁ ଐଶ୍ୱର୍ଯ୍ୟ ଭଗବାନଙ୍କର ସବୁ ରହିଛି ଭଗବତା, ଏସବୁକୁ ତ୍ୟାଗ କରିଦେଲେ ତାଙ୍କ ରକ୍ତ ପାଇଁ, ଏ ବିଷୟ ଗତକାଲି ଆମକୁ କହିଥିଲେ। ତେଣୁ ଆମେ ଏଇଠୁ ଆରମ୍ଭ କରିବା। ପ୍ରଭୁ ମଧ୍ୟ ସମ୍ୟକ ସୂଚନା ଦେଇଥିଲେ ଯେ ଏଇ ଯେଉଁ ଭଗବାନଙ୍କର ଯେଉଁ ଲୀଳାଟି ହେଲା ମହାଦୁର୍ଜମୟ ଲୀଳା, ଏ ଲୀଳାକୁ ନିମଂ ବିରିଞ୍ଚୋ ନ ଭାବୋ ନ ଶ୍ରୀ ଅପି ଅଙ୍ଗ ସଂଶ୍ରୟା ପ୍ରସାଦଂ ଲେଭିର ଗୋପୀ ଯତ୍ ତତ୍ ପ୍ରାପ ବିମୁକ୍ତିରା। ଭଗବାନଙ୍କୁ ନ ଇମଂ ବିରିଞ୍ଚୋ, ବ୍ରହ୍ମା ମଧ୍ୟ ଏଭଳି ଭଗବାନ କୃପା ପ୍ରାପ୍ତ ହୋଇପାରିନଥିଲେ। ବ୍ରହ୍ମା ଯେଉଁ ଭଗବାନ ବ୍ରହ୍ମା ହେଉଛନ୍ତି ବୌଦ୍ଧ ଜଗତ ସୃଷ୍ଟିକର୍ତ୍ତା, ତେଣୁ ଇଏ ସର୍ବୋଚ୍ଚ ସୃଷ୍ଟିକର୍ତ୍ତା, ସେ ସର୍ବୋଚ୍ଚ ଈଶ୍ୱର ଏ ବ୍ରହ୍ମାଣ୍ଡରେ, ବୌଦ୍ଧ ବ୍ରହ୍ମାଣ୍ଡରେ ବ୍ରହ୍ମା ଭଗବାନଙ୍କ ନାଭିପଥରୁ ଯାହା ଦେଇଛନ୍ତି, ଭଗବାନଙ୍କର ନାଭିପଥରୁ ଯାହା ଦେଇଛନ୍ତି, କିନ୍ତୁ ତଥାପି ନା ଏମଂ ବିରିଞ୍ଚୋ ନା ଭାବ। ଶିବଜୀ ଏଠି ଅଛନ୍ତି, ଶିବଜୀ ଯାହାଙ୍କର ଅନେକ ନାମ ରହିଛି, ତା ଯେଉଁ ନାମ ହେଉଛି ଭବ, ସିଏ ଏ ଭବ ଭୌତିକ ଜଗତର ସିଏ ହେଉଛନ୍ତି ମାତା ପିତା ଏବଂ ସେ ପିତା ସୃଷ୍ଟି କରନ୍ତି, ଭବାନୀ ମା ଏବଂ ସିଏ ହେଉଛନ୍ତି ପିତା, ପିତା ଆମ ସେ ଜଗତ ମାତା ଧାତା ପିତାମହ ଭଗବତୀତାରେ ଭଗବାନ କହିଲେ। ତେଣୁ ସିଏ ହେଉଛନ୍ତି ପିତା ଏବଂ ଭବାନୀ ହେଉଛନ୍ତି ମାତା, କିନ୍ତୁ ସେ ଭବ ଯିଏକି ଭଗବାନଙ୍କର ଆତ୍ମସ୍ୱରୂପ। ଆମର ଭବ ଶିବଜୀଙ୍କ ବିଷୟରେ ଆମେ ସମ୍ୟକ ସୂଚନା ଦେବା, ବା ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ବର୍ଣ୍ଣନା କରିଛନ୍ତି, ସିଏ ହେଉଛନ୍ତି ଭଗବାନ ବିଷ୍ଣୁ। କିନ୍ତୁ ଯେତେବେଳେ ବୌଦ୍ଧ ଜଗତକୁ ଆସନ୍ତି, ତମମାନଙ୍କୁ ସ୍ୱୀକାର କରି ଆସନ୍ତି, ସେତେବେଳେ ସିଏ ଶିବରେ ପରିଣତ ହୁଅନ୍ତି। ଯେଭଳି କ୍ଷୀରମ ଯଥା ଅଧିକାର ବିଶେଷ ଯୋଗା, ଯେଭଳି କ୍ଷୀରରେ ଆମେ ଯଦି ଅମ୍ଳ ମିଶାଇ ଦେବା ତାହେଲେ ସେ ଦହିରେ ପରିଣତ ହୋଇଯିବ, ତେଣୁ ଦହି ହେଇଗଲା ପରେ ସେ ଆଉ କ୍ଷୀରର କାର୍ଯ୍ୟ କରିବ ନାହିଁ। ସେହିଭଳି ଭାବରେ ଯଦିଓ ଶିବଜୀ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, କିନ୍ତୁ ସେ ଯେତେବେଳେ ଗୁଣକୁ ଆଶ୍ରୟ କରି ଆସନ୍ତି, ବୌଦ୍ଧ ଜଗତରେ ତମକୁ ସେ ଆଶ୍ରୟ କରି ଆସନ୍ତି, ତେଣୁ ସେ ଆଉ ତାଙ୍କର ଯେଉଁ ବିଷ୍ଣୁ ତତ୍ତ୍ୱକୁ ପ୍ରକାଶ କରିପାରନ୍ତି ନାହିଁ, କିଏ ହେଉଛି ଶିବ ତତ୍ତ୍ୱ। ତେଣୁ ସେଇ ସ୍ୱୟଂ ଭଗବାନ ବିଷ୍ଣୁ, ସେ ଭଗବାନର ଆତ୍ମସ୍ୱରୂପ, ସେ ଭଗବତା ଶିବଜୀ, ସେ ମଧ୍ୟ ଏଭଳି କୃପା ପ୍ରାପ୍ତ ହୋଇପାରିନଥିଲେ। ନିମଂ ବିରିଞ୍ଚୋ ନ ଭବ ନ ଶ୍ରୀ ଲକ୍ଷ୍ମୀ ମଧ୍ୟ ଏଭଳି କୃପା ପ୍ରାପ୍ତ ହୋଇନାହାନ୍ତି। ଲକ୍ଷ୍ମୀଦେବୀ ଭଗବାନଙ୍କ ଲକ୍ଷ ଦେଶରେ ସବୁବେଳେ ବସିଥାନ୍ତି, ଭଗବାନ ଲକ୍ଷ ଦେଶରେ ସବୁବେଳେ ରହିଥାନ୍ତି ସେ ଭଗବାନଙ୍କ ଲକ୍ଷ୍ମୀଦେବୀ। ଅପି ଅଙ୍ଗସ ଶ୍ରେୟା ସବୁବେଳେ ଭଗବାନଙ୍କ ଲକ୍ଷ ଦେଶରେ ସେ ରୁହନ୍ତି, ଯଦିଓ ଲକ୍ଷ ଦେଶରେ ତାଙ୍କ ପାଇଁ ସ୍ଥାନ ରହିଛି, କିନ୍ତୁ ସେ ସେଠି ନ ରହି ଭଗବାନ ପାଦ ରୁହନ୍ତି, ରହି ଭଗବାନଙ୍କୁ ସେଭଳି ପାଦ ସେବନ କରନ୍ତି। ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ତା'ର ଯେଉଁ ଗୋଟିଏ ହେଉଛି ଅଙ୍ଗ ହେଉଛି ପାଦ ସେବନ, ଆମର ଗୁରୁଦେବ ଆମ କୃପା କରି ଆମର ସେଇ ନାଁ ଦେଇଥିଲେ ପାଦ ସେବନ, ତେଣୁ ଲକ୍ଷ୍ମୀଦେବୀ ସବୁବେଳେ ଭଗବାନର ପାଦ ସେବା କରୁଛନ୍ତି। ତେଣୁ ସେ ଲକ୍ଷ୍ମୀଦେବୀ ଯଦିଓ ଚଞ୍ଚଳା, ଲକ୍ଷ୍ମୀଦେବୀ ଚଞ୍ଚଳା ପର୍ଯ୍ୟାୟ କାରଣ ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରନ୍ତି ନାହିଁ, ଆମର ମନ ଯେଭଳି ଚଞ୍ଚଳ ସେଭଳି ଭାବରେ ଲକ୍ଷ୍ମୀଦେବୀ ଚଞ୍ଚଳା, କିନ୍ତୁ ଭଗବାନଙ୍କ ସେବାରେ ଯଦି ଭଗବାନ ଚାହାନ୍ତି ନାହିଁ, ଭାଗବତ ଶ୍ଲୋକ ଅଛନ୍ତି, ଯଦି ଭଗବାନ ଚାହାନ୍ତି ନାହିଁ, କିନ୍ତୁ ଲକ୍ଷ୍ମୀଦେବୀ ତାଙ୍କର ସବୁବେଳେ ସେବା କରୁଛନ୍ତି ଅନବିଶ୍ୱ, ଯଦି ସେ ଚାହାନ୍ତି ନାହିଁ, କିନ୍ତୁ ଲକ୍ଷ୍ମୀଦେବୀ ସେ ସେବା କରୁଛନ୍ତି ଏବଂ ସେ ସେଠୁ ଅନ୍ତର ହେବା ପାଇଁ ଚାହାନ୍ତି ନାହିଁ, ସେଠି ତାଙ୍କ ଚଞ୍ଚଳତା କ'ଣ ନଷ୍ଟ ହୋଇଯାଇଥାଏ, ସ୍ଥିର ଭାବରେ ଭଗବାନ ସେବା କରନ୍ତି ସେ। ଏଭଳି ଭାବରେ ଲକ୍ଷ୍ମୀଦେବୀ ଭଗବାନଙ୍କ ସେବା କରୁଛନ୍ତି, କିନ୍ତୁ ତଥାପି ସେ ଏଭଳି କୃପା ପ୍ରାପ୍ତ ହୋଇପାରିନଥିଲେ। ନେମଂ ବିରିଞ୍ଚୋ ନ ଭବ ନ ଶ୍ରୀ ଅପି ଅଙ୍ଗ ସଂଶ୍ରୟା ପ୍ରସାଦଂ ଲେଭିର ଗୋପୀ ଯତ୍ ତତ୍ ପ୍ରାପ୍ୟ ବିମୁକ୍ତିଲାଲ। ଗୋପୀ ଦଶଦା ଯେଉଁ ପ୍ରକାର ପ୍ରସାଦ, ଯେଉଁ ପ୍ରକାର କୃପା ପ୍ରାପ୍ତ ହେଲେ, ବିମୁକ୍ତି ପ୍ରାପ୍ତ ହେଲେ, ସେ ବିମୁକ୍ତି କହିଲେ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଛନ୍ତି ସେ। ଏ କୃଷ୍ଣ ପ୍ରେମ ହେଉଛି ଆମର ସନାତନ ଲକ୍ଷ୍ୟ। ବୌଦ୍ଧ ଜଗତରେ ସାଧାରଣତଃ ଧର୍ମ କହିଲେ ଲୋକମାନେ ବୁଝନ୍ତି ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ମୋକ୍ଷଟା ମଧ୍ୟ ପ୍ରକୃତ ଧର୍ମ ନୁହଁ। ପ୍ରକୃତ ଧର୍ମ ହେଉଛି କୃଷ୍ଣ ପ୍ରେମ, ଇଏ ହେଉଛି ପ୍ରଭୁଙ୍କ ତତ୍ତ୍ୱ। ଗୋବିନ୍ଦ ଗୋପୀନାଥ ମଦନମୋହନ ଏ ତିନି ଜଣ ଯେଉଁ ଭଗବାନଙ୍କ ବିଗ୍ରହ ରହିଛନ୍ତି, ଆମର ଏଠି ଗୋବିନ୍ଦ ଭଗବାନ ବିଗ୍ରହ ରହିଛନ୍ତି, ଇଏ ହେଉଛନ୍ତି ଅଭିନୟ ତତ୍ତ୍ୱ ବା ଭକ୍ତି ତତ୍ତ୍ୱର ପ୍ରତୀକ। ଏବଂ ତାଙ୍କୁ ଯଦି ଆମେ ଭକ୍ତି କରିବା, ତାହେଲେ ପ୍ରେମ ପ୍ରଦାନ କରିବେ ସେ ହେଉଛି ପ୍ରୟୋଜନ। ଏବଂ ସମ୍ବନ୍ଧର ଭଗବାନ ହେଉଛନ୍ତି ମଦନ ମୋହନ। ଭଗବାନ ସହିତ ଯେଉଁ କ'ଣ ସମ୍ବନ୍ଧ ରହିଛି, ଯେମିତି ଆମେ ବୌଦ୍ଧ କାଳରେ ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ସେଭଳି ଭାବରେ ଆମର ଭଗବାନ ସହିତ ଯେଉଁ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଏ ସମ୍ବନ୍ଧ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଅନ୍ତିମ ତତ୍ତ୍ୱ ହେଉଛି କୃଷ୍ଣ ପ୍ରେମ, ଇଏ ହେଉଛି ପ୍ରୟୋଜନ। ଏହି କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଥିଲେ ଯଶୋଦା ମା, ଯେଉଁ ପ୍ରେମ ବ୍ରହ୍ମା ପ୍ରାପ୍ତ ହୋଇପାରିନଥିଲେ, ଶିବଜୀ ପ୍ରାପ୍ତ ହୋଇପାରିନାହାନ୍ତି, ଏବଂ ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହୋଇପାରିନାହାନ୍ତି। ଭାଗବତ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ନାଗପତିମାନେ ଭଗବାନ ସ୍ତୁତିରେ କଥା କହିଛନ୍ତି ଯେ ଭଗବାନ ବେଳେ କାଳିଆ ନାଗ ସେଟା ପୃଷ୍ଣରେ ଯେତେବେଳେ କାଳିଆ କଥା ଆସିବ, କାଳିଆ ଦମନ କରିଥିଲେ ଭଗବାନ, କାଳିଆ ଦଳରେ ଯମୁନା ନଦୀରେ ଯେଉଁ ହ୍ରଦ ଥିଲା ସେଇଠି ଯେଉଁ କାଳିଆକୁ ଦମନ କରିଥିଲେ, ସେ ସମୟରେ ତାଙ୍କର ପତ୍ନୀମାନେ ଏଇ କଥାଟି କହିଥିଲେ। ଭଗବାନ କହିଥିଲେ ଲକ୍ଷ୍ମୀ ଦେବୀ ଭଗବାନଙ୍କ କୃପାପ୍ରାପ୍ତ ହେବା ପାଇଁ ବିରୋଧରେ ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି। ଯେଉଁଭଳି ଭାବରେ ଗୋପୀମାନେ ଭଗବାନ କୃପାପ୍ରାପ୍ତ ହୋଇଥିଲେ, ସେହିଭଳି କୃପାପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀ ଦେବୀ ମଧ୍ୟ ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି ବିଲୋବନରେ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ସେ ସୁଯୋଗ ମିଳିନାହିଁ। ଲକ୍ଷ୍ମୀ ଦେବୀ ଏହି କୃପାପ୍ରାପ୍ତ ହୋଇପାରିନାହାନ୍ତି। ତେଣୁ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକ୍ଷିତ ମହାରାଜଙ୍କୁ, ଏ ଯେଉଁ ଯଶୋଦା ମା ଯେଉଁ କୃଷ୍ଣଙ୍କୁ ବାନ୍ଧିଲେ, ଏଭଳି ଯେଉଁ କୃପା ପ୍ରାପ୍ତ ହୋଇଥିଲେ ଭଗବାନ କୃଷ୍ଣଙ୍କର, ସେଭଳି କୃପା ବିରିଞ୍ଜି ବା ବ୍ରହ୍ମା ମଧ୍ୟ ପ୍ରାପ୍ତ ହୋଇପାରିନଥିଲେ, ଶିବଜୀ ମଧ୍ୟ ପ୍ରାପ୍ତ ହୋଇପାରିନଥିଲେ, ଲକ୍ଷ୍ମୀଦେବୀ ମଧ୍ୟ ପ୍ରାପ୍ତ ହୋଇପାରିନଥିଲେ, ଅନ୍ୟମାନଙ୍କ କଥା କ'ଣ କହିବା। ଏହି କୃପା ପ୍ରାପ୍ତ ହୋଇଛନ୍ତି ମା ଯଶୋଦା ବା ଗୋପୀମାନେ। ତେଣୁ ଏଠି କୁହାଯାଉଛି ଯେ ଆମର ବହୁତ ତତ୍ତ୍ୱ ରହିଛି, ଆମେ ଆଉ ବିସ୍ତାର କହିପାରିବାନି, କମ୍ ସମୟ ଆମକୁ ଛାଡ଼ିବାକୁ ପଡ଼ିବ। ତେଣୁ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ଯେ ଆମେ ଭକ୍ତି କରୁଛେ, ଏ ଭକ୍ତିରେ ଭଗବାନ ଯେତେ ଯେଉଁ ଆମେ ବିଧି ଭକ୍ତି କରୁଛେ, ବିଧିରେ ଭଗବାନଙ୍କୁ ପୂଜା ଇତ୍ୟାଦି କରୁଛେ, ଏଥିରେ ଭଗବାନ ଏତେ ଆନନ୍ଦିତ ହୁଅନ୍ତି ନାହିଁ। ଗୋପୀମାନେ ଯେଉଁ ରାଗଙ୍କ ମାସରେ ଭଗବାନଙ୍କର ଆରାଧନା କରନ୍ତି, ଭଗବାନଙ୍କୁ ସେବା କରନ୍ତି, ସେଥିରେ ସବୁ ବେଶୀ ପ୍ରୀତ ହୋଇଯାଆନ୍ତି। ତେଣୁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ଯେ ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଦନ ଜ୍ଞାନେ କରେ ଲାଳନ ପାଳନ ସଖା ଶୁଦ୍ଧ ସତ୍ୟ କରେ ପ୍ରଦାନ କରିବା ନଥିଲେ, ସେଇ ପ୍ରେମ ପ୍ରଦାନ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି। ଆମେ ଯେଉଁ ଭାଗବତଙ୍କ କଥା କହୁଛେ, ଆହାର ଆହୁରି ଉନ୍ନତ ତତ୍ତ୍ୱ ରହିଛି ଚୈତନ୍ୟ ଚରିତାମୃତରେ। ଚୈତନ୍ୟ ଚରିତାମୃତରେ ମହାପ୍ରଭୁ କହୁଛନ୍ତି ସେ କଥା ଯେ ମା ମତେ ପୁତ୍ର ଭଳି ଭାବି ଅତି ହୀନ ଭାବରେ ଭାବି, ଇଏ ଛୋଟ ପିଲାଟା କିଛି ଜାଣିନି, ଏଇଭଳି ଭାବରେ ଯେତେବେଳେ ମୋତେ ବନ୍ଧନ କରୁଛନ୍ତି, ଅତିହୀନ ଜ୍ଞାନ କରେ ଲାଳନ ପାଳନ, ସେଇଟା ମୋତେ ବହୁତ ପ୍ରୀତି ପ୍ରଦାନ କରେ। ସେହିଭଳି ଭାବରେ ସଖା ଭଗବାନଙ୍କର ଯେଉଁ ସଖା ସବୁ ରହିଛନ୍ତି, ସୁବଳ ସୁଦାମ ଇତ୍ୟାଦି, ମଧୁମଙ୍ଗଳ ଇତ୍ୟାଦି ବହୁତ ସଖା ରହିଛନ୍ତି ଭଗବାନଙ୍କର, ଅନନ୍ତ ବହୁତ ସଖା ରହିଛନ୍ତି, ଅନେକ ନାମ ରହିଛି ତାଙ୍କର ସବୁ। ସେମାନେ ଯେତେବେଳେ ଭଗବାନଙ୍କ ସହିତ ଖେଳା କରନ୍ତି, କିଏ ଯେତେବେଳେ ଆମେ କହୁଛୁ ଗତକାଲି ଯେ ଭଗବାନ ତାଙ୍କ ପାଇଁ ହାରିଯାଆନ୍ତି, ଏବଂ କୃଷ୍ଣ କ'ଣ କରନ୍ତି ନା ସୁଦାମକୁ କାନ୍ଧରେ ବହିକି ନାଁ ନିଅନ୍ତି, ବିଭିନ୍ନ ଜାଗାକୁ ଭାଣ୍ଡିର ବଟନିକୁ ନେଇକି ଯାଉଥିଲେ। ତେଣୁ ସ୍କନ୍ଦରେ ଯେତେବେଳେ ତାଙ୍କର ସଖାମାନେ ଆରୋହଣ କରୁଛନ୍ତି, ସେତେବେଳେ ସେ କହୁଛନ୍ତି ତମେ କ'ଣ ବଡ଼ ଲୋକ, ତମେ ଆମେ ସମାନ, ତମେ ଆମେ ସମାନ। ଏବଂ ପ୍ରିୟା ଯଦି ମାନ କରି କରାଇ ବସୁଛନ୍, ରାଧାରାଣୀ ବା ଅନ୍ୟ ଗୋପୀମାନେ ଏମାନେ ଭଗବାନଙ୍କୁ ଭର୍ସନା କରନ୍ତି, ବହୁତ ପ୍ରକାର ଗାଳି ଦିଅନ୍ତି, ଏଭଳି ଭାବରେ ବହୁତ ପ୍ରିୟା ସବୁ ରହିଛି, ଆମକୁ କରିବା ପାଇଁ ସମୟ କାହିଁ ଆମର, ସେ କହିବା ପାଇଁ କଥା କରିବା ପାଇଁ ସମୟ ନାହିଁ ଆମର। ଯାହା ଅନେକ ଲୀଳା ରାଧାରାଣୀଙ୍କ ସହିତ ଗୋପୀମାନ ଭଗବାନଙ୍କର ଅଛି ସବୁ, ଯୋଉ ରାଧାରାଣୀ ତାକୁ ପ୍ରବେଶ କରିବାକୁ ଦେଉନାହାନ୍ତି ଭଗବାନଙ୍କର ଚାଲିଯାଇଥିଲେ ଚନ୍ଦ୍ରାବଳି ଯୋଉ କୁଞ୍ଜକୁ, ସେଥିପାଇଁ ରାଧାରାଣୀ ଅଭିମାନ କରିଛନ୍ତି, ତେଣୁ ସେ ତାଙ୍କୁ ପ୍ରବେଶ କରିପାରନ୍ତି ଲଳିତା ବିଶାଖା ତାଙ୍କୁ ଆଲୋକ କରୁଥାନ୍ତି ଭିତରକୁ ଆସିବା ପାଇଁ ରାଧାରାଣୀଙ୍କର କୁଞ୍ଜକୁ। ତେଣୁ ଭଗବାନ କ'ଣ କରୁଛନ୍ତି ନା ବିଭିନ୍ନ ବେଶ ଧରିକି ଆସୁଛନ୍ତି, ଗୋଟେ କ'ଣ ଏଇ ଯୋଉ ଅଳିତା ଆଣିକିରି ଅଳିତା ଲଗାଉଛି, ଅଳିତା ବିକ୍ରି କରିବା ପାଇଁ ଆସି ସେ ବିଷୟରେ ଆସି ଅଳିତା ଲଗେଇ ଦେଉଛନ୍ତି ରାଧାରାଣୀଙ୍କର ପଦରେ। ତେଣୁ ଏହି ବିଭାଗରେ ଅନେକ ରାଧାରାଣୀଙ୍କ ସହିତ ତାଙ୍କର କୃପା ପ୍ରାପ୍ତ ହେବା ପାଇଁ ସେ ସବୁ ତାଙ୍କୁ ଭିକ୍ଷା କରୁଛନ୍ତି। ମହାପ୍ରଭୁ ଆସିଲେ ସେ ଲୀଳାକୁ ଭଗବାନ ନିଜେ ଜାଣିପାରିଲେ ନାହିଁ ରାଧାରାଣୀଙ୍କର କି ପ୍ରେମ ରହିଛି, ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସେ ଆସିଲେ, ଭଗବାନ କୃଷ୍ଣ ସ୍ୱୟଂ ଆସିଲେ। ଏହିପରି ଭାବରେ ରାଧାରାଣୀ ବହୁତ ଅଭିମାନ କରନ୍ତି ଏବଂ ଅଭିମାନ କଲେ ଭଗବାନ କହୁଛନ୍ତି ପ୍ରିୟା ଯଦି ମାନ କରି କରେ ଭର୍ଷଣ, ଯଦି ରାଧାରାଣୀ ମୋତେ ଭର୍ଷଣା କରନ୍ତି ମାନ ଅଭିମାନ କରନ୍ତି ବେଦ ସ୍ତୁତି ରହିଥିଲେ ସେ ହରିଦେବର ମନ, ବେଦରେ ଯେଉଁ ବିଭିନ୍ନ ପ୍ରକାର ସ୍ତୁତି ସବୁ ରହିଛନ୍ତି, ଯେଉଁ ବିଭିନ୍ନ ପ୍ରକାର ମନ୍ତ୍ର ରହିଛି ତାଠାରୁ ଅଧିକ ସେ ସେଥିରେ ପ୍ରୀତ ହେଇଯାଆନ୍ତି। ଏହିଭଳି ଭାବରେ ରାଧାରାଣୀଙ୍କ ଭକ୍ତିର କଥା ମହାପ୍ରଭୁ ସୁଦ୍ଧା ଦର୍ଶାଇଛନ୍ତି, ଭକ୍ତମାନଙ୍କୁ ଦେଖେଇଛନ୍ତି କିଭଳି ରାଧାରାଣୀଙ୍କ ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେବାକୁ ପଡ଼ିବ, ଏହା ହେଉଛି ବୃହତ ସ୍ତରର କଥା। ତେଣୁ ଏଠି ଜଣେ ଆମର ଆଚାର୍ଯ୍ୟ କହୁଛନ୍ତି ଯେ ଭଗବାନଙ୍କୁ ଯେଉଁ କୃଷ୍ଣଙ୍କୁ ବାନ୍ଧିବା ପାଇଁ କେତେ ପ୍ରକାର ଅସୁବିଧା ଆମେ ଦେଖିଲେ, କେତେ ପ୍ରକାର ଅସୁବିଧା ଥିଲା, ମା ଅନ୍ୟମାନେ ଗୋପୀମାନଙ୍କ ପାଇଁ ତ ବାନ୍ଧିପାରିବ ନାହିଁ ମନା କରିଦେଲେ, ଯେତେ ଗୋପୀ ଆଣିଲେ ମଧ୍ୟ ସେ ବାନ୍ଧିପାରିନଥିଲେ। ତେଣୁ ଏଠି ଆମର ଜଣେ ମହାରାଜ କହନ୍ତି ନେପୋଲିଅନ ବୋନାପାର୍ଟ କଥା କହିଥିଲେ, ଆପଣମାନେ ଜାଣିଥିବେ ଫ୍ରାନ୍ସରେ ଯେଉଁ ରହିଥିଲା ଫରାସୀ ବିପ୍ଳବ ସେଥିରେ ନେପୋଲିଅନ ବୋନାପାର୍ଟ ଥିଲେ, ସେ କହୁଥିଲେ ଏମିତି କିଛି ଶବ୍ଦ ନାହିଁ ମୋର ଡିକ୍ସନାରୀରେ, ଏମିତି କିଛି ଶବ୍ଦ ନାହିଁ ଯାହାକୁ ଇମ୍ପୋସିବୁଲ ବି କୁହାଯିବ, ଅସମ୍ଭବ ବୋଲି ଗୋଟେ ଶବ୍ଦ ମୋର ନାହିଁ ଡିକ୍ସନାରୀରେ। ମହାରାଜ କହୁଥିଲେ ଥରେ ସେ ଯାଉଥିଲେ ତାଙ୍କର ସୈନ୍ୟମାନେ ଯାଉଥିଲେ ବାଟରେ ଗୋଟେ ବିରାଟ ପାହାଡ଼ ପଡ଼ିଗଲା ଆପ୍ସ ରହିଛି ସେଠି, ସେ ପାହାଡ଼ଟା ପଡ଼ିଲା, ସୈନ୍ୟମାନେ କହିଲେ ଏଇଟାକୁ ଅତିକ୍ରମ କରିବା ଅସମ୍ଭବ, କିନ୍ତୁ ନେପୋଲିଅନ କହିଲେ ଅସମ୍ଭବ କ'ଣ, ଅସମ୍ଭବ ଜିନିଷ କ'ଣ ଶବ୍ଦ ଅର୍ଥ କ'ଣ, ଅସମ୍ଭବ କିଛି ଜାଣିନି ତ, ସବୁ ସମ୍ଭବ କହିଲେ ସବୁ କହିଲେ ଚାଲ ପାର ସବୁ ପାର ହେଇଗଲେ ପାହାଡ଼ ପାର ହେଇଗଲେ ସେଇଠି ଏଇ ଶବ୍ଦଟି ଆସିଛି। ତେଣୁ ନେପୋଲିଅନ ଭୌତିକ ଜଗତରେ ଲୋକମାନେ ଏଭଳି ଭାବରେ ଚିନ୍ତା କରନ୍ତି କିଛି ଅସମ୍ଭବ ନାହିଁ, ତେଣୁ ମା ଯଶୋଦା ସେଟା ଆଧ୍ୟାତ୍ମିକ ଜଗତର କଥା, ଆମର ଯଦି ସେଇଭଳି ଭାବରେ ମନ ଦୃଢ଼ ରହିବ ନିଶ୍ଚିତ ଭାବେ ଆମେ ଭଗବାନ ପ୍ରାପ୍ତ ହେବା। ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଏ ଭଗବାନଙ୍କର ଯେଉଁମାନେ ଭକ୍ତ ତାର ଶରଣାଗତି ଛଅ ପ୍ରକାର ଶରଣାଗତି ରହିଛି, କେମିତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ଏଥିରୁ ଗୋଟିଏ ଶରଣାଗତି ହେଉଛି ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ନିଶ୍ଚିତ ଭାବରେ ଭଗବାନଙ୍କୁ ଆମେ ରକ୍ଷା କରିବେ ଆମକୁ ରଖିବେ ଏ ବିଶ୍ୱାସ କରିବାର ଅଛି, ଏ ଶରଣାଗତିର ଗୋଟେ ଲକ୍ଷଣ। ତେଣୁ ଯଶୋଦା ମା କହିଲେ ଯାହା ହେଲେ ବି ମୁଁ ବାନ୍ଧିବି, ଏଇ ଯେଉଁ ପରିଶ୍ରମ ଏଇ ଯେଉଁ ଡିଟର୍ମିନେସନ ଆସିଲା ଯେଉଁ ଚିନ୍ତା କଲେ ନିଶ୍ଚିତ ଭାବରେ ବାନ୍ଧିବି, ଏଇ ଚିନ୍ତା ଦ୍ୱାରା ଭଗବାନ ପ୍ରଭାବିତ ହେଇଗଲେ, ଭଗବାନ କୃପା ଉଦ୍ରବ ହେଲା। ତେଣୁ ଏଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ହେ ପରୀକ୍ଷିତ ନାୟମ ସୁଖାପ ଭଗବାନ ଦେହିନାଂ ଗୋପିକା ସୁତ ଜ୍ଞାନୀନାଂ ଚାତ ଭୂତାଣାଂ ଯଥା ଭକ୍ତି ମଦାମିହ। ହେ ପରୀକ୍ଷିତ ଭଗବାନ ଯେଭଳି ଭାବରେ ସୁଖରେ ବହୁତ ଆନନ୍ଦରେ ଜଣେ ଭଗବାନ ପ୍ରାପ୍ତ ହେଇଯାଏ, ନାୟମ ସୁଖାପ ଭଗବାନ ଭଗବାନ ପ୍ରାପ୍ତ ହେବା କେତେ କଷ୍ଟ, ଭଗବତ ଗୀତାରେ ଭଗବାନ କହିଲେ ପ୍ରେସୁ ନିୟୋଗ କରନ୍ତି ଅଭ୍ୟକ୍ତା ସତ୍ୟ ଦେଇଥା, ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ଜ୍ଞାନୀମାନେ ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି, ସୁଖରେ ବ୍ରହ୍ମ ଚିନ୍ତନ କରିପାରନ୍ତି ନାହିଁ ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ ଜ୍ଞାନୀନା। ସେଭଳି ଭାବରେ ଆତ୍ମଭୂତାଣାମ ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଚିନ୍ତା କରନ୍ତି ଆତ୍ମଭୂତ ଯେଉଁମାନେ ଆତ୍ମାରାମ ଆତ୍ମାରେ चिंता करते आत्मा विषय ध्यान करती से बहुत कष्ट स्वीकार करती ज्ञान भूताना किंतु जन भक्त भक्ति बहुत आनंद भगवान प्राप्त हो पारे से कथा चंद्रभूषण कह नायम सुखा को भगवान बहुत सुख भगवान प्राप्त हो पारे बहुत भगवान मत कहे तस्म सुख पार्थ नित्युक्त श्रीन जो मैंने ये भक्ति भगवान चाहती भगवान सुलभ ही जाती कि वेदेश दुर्लभ जो वेद अध्ययन कर भगवान जापारे ना कि भक्ति सहित भगवान संयुक्त होती भक्ति भगवान सुलभ हो तस्म सुलभ पार्थ नित्युक्त श्रीन भक्त भगवान बहुत सुलभ हो जाती दुर्लभ ही रहती ना तेणु सुखभूषण कहते परिचित नायम सुखा को भगवान देना गोपिका सुत गोपिका सुत जो भाव दशदा दशदा सहित जशोदा जो भाव आनंद भगवान प्राप्त हो पारे जदि भारत प्रभुति बहुत कष्ट स्वीकार कले कि अंतर में बहुत आनंद रही आनंद सब बढ़ी बढ़िया जाऊँगी इति दुर्ग शरीरा भी आनंद कुंडे वाजीव सत्यप्रति मन से आनंद आनंद बढ़ी बढ़िया जाऊ भगवान सत्य लीला आनंद बढ़ी बढ़िया जाऊ तेणु देना जेकोसी देकोसी शरीर बारी शरीर बंधुना कहीं मनुष्य शरीर हो पशुपक्षी इत्यादि भक्ति भगवान सुख दूत हो पारे तेरे बहुत सुख से बहुत आनंद भगवान प्राप्त है भागवत प्रथम स्कंदे ये श्लोक रही जो मैंने भगवान को प्राप्त होंगी भक्ति करती से मैने जे अत वै कवयो नित्यं भक्ति परमया मुदा वासुदेव भगवती कुर्वन्ति आत्म प्रसादने प्रथम द्वितीय अध्याय सुतभूषण तेणु केवल भक्ति मध्यम अत वै कवयो नित्यं जो मैंने विद्वान व्यक्ति जो मैंने अत्यंत विद्वान व्यक्ति से भक्ति भगवान सब दुख होती से बहुत आनंदित होती भक्ति परमाय मुदा बहुत भक्ति ये गोटे उपाय भक्ति जो अभिधेय तत्व जहाँ गोविंद देव भगवान अच्छे गोविंद देव भक्तिर ये एभरी तत्व जे जड़े आरंभ साधन दशार आनंदित हो जो मैंने अन्य जो मार्ग रही ज्ञान मार्ग अष्टांग योग मार्ग इत्यादि विभिन्न मार्ग सब रही साधन दशा बहुत कष्ट स्वीकार करते सिद्धि प्राप्त हेल्ले किसी सुख प्राप्त हो पारती कि साधन दशा बहुत कष्ट स्वीकार करा पड़े भगवदगीता दश अध्याय भगवान कहते कदा क्लेश जीवन बहुत अधिक कष्ट रही जो मैंने ज्ञान मार्ग में ब्रह्म चिंतन करती किंतु भक्ति एवं तत्व जे भक्ति परमाय मुदा साधन दशा साधन दशा जड़े आनंदित हम ये भक्तिर विलक्षण वासुदेव भगवती कुर्वन्ति आत्म साधने भगवान वासुदेव श्री भगवान यदि ये भक्ति करेंगे तभी भाव आनंदित हे साधन दशा कष्ट ना भक्ति परमाय मुदा मुदा कहे आनंद सब रही साधन दशा मत आनंद सिद्धि दशा मत आनंद बाहर देखा जाए बहुत कष्ट स्वीकार करती बहुत दुख पाती कि प्रकृत भितर से आनंदित सब आनंद बढ़ी तार चैतन चर्चा मतलब कहुई विश्वास कहते जतदेक वैष्णवेय व्यवहारिक दुख निश्चय जाना परमानंद सुख आम देखा वैष्णव बहुत कष्ट स्वीकार करसा कर बहुत कष्ट पाती कि प्रकृत जानव सीटा परमानंद सुख परानंद सुख तार ये कौन जो परमाणिक सुख भौतिक सुख सब रहा आध्यात्मिक अंत कहते कहते जो सुखर आदि अच्छी से सुखर अंत अच्छी परमाणिक सुख है तार आदि ना कि अंत ना ସେ ବଢ଼ି ବଢ଼ିକା ଯାଉଥିବ, ସେ ସୁଖ ସେ ଆନନ୍ଦ ବଢ଼ି ବଢ଼ିକା ଯାଉଥିବ। ତେଣୁ ସେ କଥା କହୁଛନ୍ତି, ଦେହିନାମ ଗୋପିକା ଶୁଦ୍ଧ ଜ୍ଞାନୀନାମ ଚାତୁର୍ଭୂତାନାମ ଯଥା ଭକ୍ତି ମତାମିହ। ଯେଉଁଭଳି ଭାବରେ ଭକ୍ତିରେ ଭଗବାନ ଆନନ୍ଦରେ ମିଳିଯାଆନ୍ତି, ଅନ୍ୟ କୌଣସି ଉପାୟରେ ସେଭଳି ଭାବରେ ଆନନ୍ଦରେ ଜଣେ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ଏଇ ଭକ୍ତି ଯେଉଁଭଳି ଭାବରେ ବୃନ୍ଦାବନରେ ଯେଉଁ ରାଗମାନଙ୍କର ଭକ୍ତି ସବୁ ରହିଛି, ଏହି ଶିକ୍ଷା ପ୍ରଦାନ କରାଯାଉଛି। ତେଣୁ ବର୍ତ୍ତମାନ ଯେଉଁ ଭଗବାନ ବନ୍ଦୀ ଅବସ୍ଥାରେ ଅଛନ୍ତି, ମା ପାଣି ଦେଇକରି ଚାଲିଗଲେ, ଅନ୍ୟ କାର୍ଯ୍ୟ ଚାଲିଗଲେ। କୃଷ୍ଣସ୍ତୁ ଗୃହକୃତ୍ୟେଷୁ ବ୍ୟଗ୍ରାୟାମ ମାତରୀ ପ୍ରଭୁ, ଅନ୍ୟାନ୍ୟ କୃଷ୍ଣଙ୍କ ସେବାରେ ନିତ୍ୟ ଯୁକ୍ତ ରହିଛନ୍ତି ମା, ବିଭିନ୍ନ ସେବା ରହିଛି ଭଗବାନଙ୍କର, ଯେଭଳି ସେବା ରହିଛି ଜଣେ ଯେତେ ସେବା କଲେ ମଧ୍ୟ ଶେଷ ହେବ ନାହିଁ, ଭଗବାନ ହେଉଛନ୍ତି ଅନନ୍ତ, ତାଙ୍କ ସେବା ମଧ୍ୟ ସେହିପରି ଭାବରେ ଅନନ୍ତ ରହିଛି। ଆମେ ଯଦି ଚାହିଁବା ଭଗବାନ ସେବା ନିଶ୍ଚିତ ହେବା ପାଇଁ ଭଗବାନ ସେ ସୁଯୋଗ ପ୍ରଦାନ କରିବେ। ଭଗବାନ ପାଖକୁ ପ୍ରାର୍ଥନା କରିବାକୁ ପ୍ରଭୁ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ, ଭଗବାନଙ୍କର ଅନନ୍ତ ସେବା ରହିଛି। ତେଣୁ ସେହିପରି ଭାବରେ ଯଶୋଦା ମା କୃଷ୍ଣଙ୍କର ବହୁତ ପ୍ରକାର କାର୍ଯ୍ୟ ସବୁ ରହିଛି, ସେବା କରୁଛନ୍ତି। ତେଣୁ ସେ ଚାଲିଗଲେ ଗୃହକୃତ୍ୟେଷୁ, ଗୃହରେ ଅନ୍ୟ ସବୁ କାର୍ଯ୍ୟ ପାଇଁ ଚାଲିଗଲେ ମା ଚାଲିଗଲେ। ବ୍ୟଗ୍ରାୟାମ ମାତରୀ ପ୍ରଭୁ, ସେଥିପାଇଁ ବ୍ୟଗ୍ର, କେମିତି କୃଷ୍ଣଙ୍କ ପାଇଁ ସେବା କରାଯିବ ସେଥିପାଇଁ ବ୍ୟଗ୍ର। ତେଣୁ ଅଦ୍ରାକ୍ଷିତ ଅର୍ଜୁନ ପୂର୍ବଂ ଗୁହ୍ୟକୁ ଧନଦାତ୍ ଯାଉ, ଇଏ ଆଉ ଗୋଟେ ଲୀଳା ଆରମ୍ଭ ହେବ। ଏଇ ଦାମୋଦର ଲୀଳାର ଗୋଟେ ପାର୍ଟ, ସେକେଣ୍ଡ ପାର୍ଟ ଏଇଟା। ତେଣୁ ଭଗବାନ ଦେଖିଲେ ବନ୍ଧା ହେଇକି ରହିଛନ୍ତି, କେହି କରିପାରିବେ ନାହିଁ, କୃଷ୍ଣ ବାଂଶ ମା ଦଶରେ ବାଣିଛନ୍ତି, ସାଙ୍ଗମାନେ ଚାହିଁଲେ ମଧ୍ୟ ବିକଳ ହେଇକି ମଧ୍ୟ କରିପାରୁନାହାନ୍ତି। ବଳରାମ ସେ ସବୁ ନଥିଲେ, କୁହନ୍ତି ବଳରାମ ସେ ଆସିଲେ ଦେଖିଲେ କୃଷ୍ଣ ବନ୍ଧା ହେଇଛନ୍ତି, କିଏ କୃଷ୍ଣ ବାଣିଛି ନା ମା ଦଶରେ ବାଣିଛନ୍ତି। ତେଣୁ ବଳରାମ ଗଲେ, ବଳଦେବଙ୍କର ଯାହାଙ୍କର ଆପଣ ଆବିର୍ଭାବ କଲା 26 ତାରିଖରେ, ସେ ବଳରାମ ସେ ଯାଇ ମାଆଙ୍କୁ କହିଲେ, ମା ଦଶରା ତୁମେ କୃଷ୍ଣଙ୍କୁ ବାନ୍ଧିଛ ନା? ହଁ ବାନ୍ଧିଛି। ନା କାହିଁକି? ନା ସେ ଦୁଷ୍ଟ ହେଲା ବାନ୍ଧିଛି। ନା ତମେ ଜାଣିଛ ସେ କିଏ? ନା କିଏ ସେ? ସେ ମୋ ପୁଅରା ଆଉ କିଏ ସେ? ନା ନା ସିଏ ହେଉଛନ୍ତି ସତ୍ୟଯୁଗରେ ଯେ ଭଗବାନ ବିଷ୍ଣୁ ଦେବ ଆସିଲେ ସେ ହେଉଛି ସେଇ, ତ୍ରେତାୟୁଗରେ ଯେଉଁ ଭଗବାନ ରାମଚନ୍ଦ୍ର ଆସିଲେ ସେ ହେଉଛି ସେଇ, ବର୍ତ୍ତମାନ ସେ ସ୍ୱୟଂ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ, ଭଗବାନ ଯେତେବେଳେ ବ୍ରାହ୍ମଣ ଦେବ ରୂପରେ ଆସିଥିଲେ ତାଙ୍କ ବିଶ୍ୱରୂପ ଦେଖେଇଥିଲେ ସେଇ ସେଇ ଭଗବାନ। ଏଇଭଳି ଭାବରେ ନା ତୁ କିଏ ସେ ଭଗବାନ, ତୁ କିଏ? ନା ମୁଁ ମଧ୍ୟ ଭଗବାନ, ସେ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସିଥିଲେ ମୁଁ ତାଙ୍କ ସାନ ହେଇଥିଲି, ଲକ୍ଷ୍ମଣ ଥିଲି, ସମଗ୍ର ଭୂତଜଗତକୁ ଧାରଣ କରିଛି, ମୋର 1000 ଫଣା ରହିଛି, ଗୋଟିଏ ଫଣାରେ ଧାରଣ କରିଛି, ମୁଁ ମଧ୍ୟ ଭଗବାନ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ବଳରାମଙ୍କର କୁଣ୍ଠ ଆସିଯାଇଥିଲା, ମାଆଙ୍କୁ ଯାଇ କହିଲେ, ମୋତେ ଭାବିଲେ ମା କରିଦେଲେ କୃଷ୍ଣଙ୍କୁ, ମା କହିଲେ ତୋର ସବୁ ଦୁଇଜଣ ଯାକ ଭଗବାନ, ଆଉ କାହା ଘର ନଥିଲା, ଆମର ଘରେ ସବୁ ଆସି ଜନ୍ମ ନେଇଛ କହିକି ମା ଦଶଟା ପୁଣି ଗୋଟେ 10 ଆଣିବାକୁ ଯାଉଛନ୍ତି, ସେତେବେଳେ ବଳରାମ ପଡ଼ିଲେ। ତେଣୁ ଏଇଭଳି ଭାବରେ ଅନେକ ଆନନ୍ଦ ଲୀଳା ସବୁ ରହିଛି ବୃନ୍ଦାବନରେ। ତେଣୁ ବର୍ତ୍ତମାନ କୃଷ୍ଣ ଦେଖିଲେ ଆଉ କେହି ରକ୍ଷା କରିପାରିବେ ନାହିଁ, ସେ ବନ୍ଧି ହେଇକି ରହିଲେ, ଏ ଭକ୍ତର ବନ୍ଧନରେ ସେ ରୁହନ୍ତି, ଭଗବାନ ଆନନ୍ଦିତ ହୁଅନ୍ତୁ ସେଇଥିରେ, ଏ ଭଗବାନ ଲୀଳା ବୁଝିବାକୁ ପଡ଼ିବ। ଭକ୍ତ ଦ୍ୱାରା ବନ୍ଦୀ ହେଲେ ଜଣେ ବନ୍ଦୀ କେବେ ଆନନ୍ଦିତ ହୁଏ ନାହିଁ, ସେ ଚାହିଁବ ମୁକ୍ତ ହେବା ପାଇଁ। ଆମର ଗୋଟେ ରହିଛି ବନ୍ଦୀର ପଢ଼ୁଥିଲୁ, ବନ୍ଦୀର ଆତ୍ମକଥା ବି ଗୋଟେ ରହିଛି, ବର୍ଣ୍ଣନା କରାଯାଉଥିଲା। ଜଣେ ବନ୍ଦୀ ହେଲେ ସେ ଚାହିଁବ କେମିତି ମୁକ୍ତ ହେବ, କିନ୍ତୁ ଭଗବାନ ଚାହାନ୍ତି ସବୁବେଳେ ପାଇଁ ବନ୍ଦୀ ହେଇକି ରହିବା ପାଇଁ। ଭଗବାନ ଆମକୁ ସେଥିପାଇଁ ବିନତି କରୁଛନ୍ତି, ମୋତେ ବାନ୍ଧିକି ରଖ, ସାଧବ ହୃଦୟମୟଂ ସାଧୁନା ହୃଦୟ ତୁହଂ ମଦନ ତେ ନ ଜାଣନ୍ତି ନାହଂ ତେବେ ମନା କବି। ସାଧୁ ହୃଦୟରେ ବନ୍ଧେଇକି ରହିଛି, ଏବଂ ଭାଗବତ ଏଭଳି ଶାସ୍ତ୍ର ଆମେ ଯେତେବେଳେ ପଢ଼ିବାକୁ ଆରମ୍ଭ କରିବା ମାତ୍ରେ ଭଗବାନ ହୃଦୟରେ ବନ୍ଧେଇକି ରହିବେ। ପ୍ରଭୁ ମୋତେ କହୁଥିଲେ ନାରାୟଣ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପତ୍ତି ପୁରୁଷ ଶୋକ ମୋହ ଭୟ ପାହା। ଭଗବାନଙ୍କର ଏଭଳି ଭାଗବତ ରହିଛନ୍ତି, ଯେଉଁ ଭାଗବତଙ୍କୁ ଶୁଶ୍ରୁଷୁ ତତ୍କ୍ଷଣାତ୍ जो प्रथम स्कंदर प्रथम अध्याय द्वितीय श्लोक रे कथा कहिसथि भगवान ए यीशु व्यासदे कहथि जे भागवत नता एबडी जे सब एथरो जो रहिथि कैटव धर्म को जो बाद दे जायथि धर्म पूजित पाठपत्र परम निर्मशरण सता ए भौतिक जगत रे समस्त मत्सरता रहिथि किंतु जो मैंने अत्यंत उन्नत स्तर निर्मल स्तर तक कौन मत्सरता ना से भागवत को आस्वादन करमश्रण व्यक्त वास्तव मात्र वस्तु ये भागवत में वास्तव वस्तु वर्णना कर भगवान विषय वर्णना करपत्र उन्मीलन ये भागवत को अध्ययन कले श्रवण कले आम जो त्रितापुर दूजे त्रितापुर मुक्त हो पार श्रीमद् भागवते महामुनि कृते किंबा परमेश्वर यही भागवतम भगवान भि महामुनि भगवान स्वयं नारायण कहते व्यासदेव मध्यम नारायण स्वयं कहते आय कहार ईश्वर पर आम कौन शरण जावा कहीं किंबा परमेश्वर सद्य हृदय हृदय तो अवध्य सद्य आम भगवान को आम हृदय बंदी करद ये भागवत शास्त्र यशोदा माँ कृष्ण बंदी करते भागवत अध्ययन कले श्रवण कले भगवान आम हृदय बंदी रही है चाहे मुझे बंदी रही से शुणे हृदय रही शुणे भगवान तेणु भगवान बंदी चिंता करे साधारण बंदी मुझे बंदी तभी तफा देखी ना भगवान सब जन्मकर्म जो दिव्य साधारण जन लोक बंदी मानते से अन्य बंदी को मुक्त करना से तो निजे बंदी से अन्य जन बंदी को कौन मुक्त कर भगवान भगवत ये से बंदी थे अन्य गोटे बंदी को सी मुक्त करेंगे चिंता करेणु अद्राक्षी देखिले नंद महाराज अंगण में रही आंगन में गोटे जगणा अर्जुन मुख्य रही अर्जुन मुख्य दुईट जाण अर्जुन मुख्य बर्तमान तक दृष्टि पड़ा से गोटे लीला आरंभ हो दृष्टि पड़ा अद्राक्षी दर्शन कले अर्जुन मुख्य को देखिले जापारे भगवान भगवान सबकी जानती अतीत कौन होता वेदान संता बर्तमान आर्जुन भविष्य तो भूतानी माँ को वेद कर्चन भगवत सप्तम भगवान कहले भगवान सबकी जानती आम अतीत कौन थे आम जानी कि भगवान जानती एवं वर्तमान कौ स्थित अच्छे भगवान जानती भविष्य कौन हम भगवान मत जानती सब कि जानते भगवान तेणु अर्जुन मुख्य जो थे भगवान कहले पूर्व गुहक जनता जानपारे पूर्व थे गुहक जे कि कुबेर देवता मान से कौन सी ट्रेजर देवता मान से कोषाध्यक्ष धन तो बहुत धन रही कुबेर भगवत गीता भगवान कहे दशम अध्याय मुझी धनी मान बहुत कुबेर तेणु ये थे अर्जुन मुख्य सूचक देखी जापारे भगवान देखिए चिंता करे हूँ भूयक ये दुजन धनदात्म जो भूयक कुबेर आत्म जो दुज पुत्र नल कुबेर को मणि थी ये गोटे लीला आरंभ हो पर वर्णना कर मणि दूर तेणु बर्तमान से वृक्ष रही बंदी रही कि अद्राखी अर्जुन पूर्व गुहक धनदार मजु ये पूर्व यही भाव थे तेणु परिकृत महाराज शुणुंट सुखदेव गोस्वामी कहते कथा परिकृत महाराज चिंता करनदार मजु थे कुबेर पुत्र थे पूरी वृक्ष कमी गले मन चिंता प्रश्न आसु कहते सुखदेव गोस्वामी पूरा नार सापेन वृक्षता प्राप्त मदा नल कुबेर मणिग्रीवा ख्यात श्रिया परिकृत महाराज प्रश्न पचारे पड़ा ना सुखदेव गोस्वामी जानपारे मनोभाव तेणु से कहते पूरा पूरा मान अतीत अतीत ନା ଦେବତା ମାନଙ୍କର ଗଣନାରେ 100 ବର୍ଷର ଅତୀତ କଥା। ଦେବତା ଆମର ଦେବତା ମାନଙ୍କର ଗୋଟେ ଦିନ ହେଉଛି ଆମର 6 ମାସ, ତାଙ୍କର ଗୋଟେ ରାତି ମଧ୍ୟ ସେଭଳି ଭାବରେ ଆମର 6 ମାସ। ସେଥିପାଇଁ ଆମେ ଯେଉଁ ପିଣ୍ଡ ଦାନ କରୁଛେ ବର୍ଷକୁ ଥରେ ଦେଉଛୁ, ତାଙ୍କର ଗୋଟେ ଦିନ ସେତେବେଳେ ହେବ। ତେଣୁ ସେଇ ଦେବତାମାନଙ୍କର ଗଣନାରେ ତାଙ୍କର ଯେଉଁ ତାଙ୍କର ଗୋଟେ ଦିନ ହେଉଛି ଆମର 6 ମାସ, ସେଇଭଳି ଭାବରେ ତାଙ୍କର ଦିନ ରହିଛି, ମାସ ରହିଛି, ବର୍ଷ ରହିଛି, ଏଇଭଳି ଭାବରେ 100 ବର୍ଷ ତଳର କଥା, ହଜାର ହଜାର ବର୍ଷ ତଳର କଥା, ଏ ପୁରା ପତ୍ର ଅଟୁ ସେଇଟା ଏତେ ବର୍ଷ ତଳର ଘଟଣା। କୌଶଳ ସୁଖଦେବ ଗୋସ୍ୱାମୀ ପଣ୍ଡିତ ମହାରାଜଙ୍କୁ ପୁରା ନାରଦ ସାପେନ ନାରଦ ମୁନିଙ୍କର ଅଭିଶାପ ପ୍ରାପ୍ତ ହେଇଥିଲେ ସେ ଦୁଇଜଣ, ଯେଉଁଥିପାଇଁ କି ଦୁଃଖଦାନ ପ୍ରାପ୍ତ ଭରା। ତେଣୁ ପଣ୍ଡିତ ମହାରାଜ ଚିନ୍ତା କରୁଛନ୍ତି ସିଏ ସେ କୁବେରାତ୍ମା ଥିଲେ, ସେ ତ ତାଙ୍କର ସନ୍ତାନ ଥିଲେ, ପୁତ୍ର ଥିଲେ, ଦେବତାମାନେ ଥିଲେ, ସିଏ ତାହେଲେ ସେଇଥିପାଇଁ କି ଅଭିଶାପ ଦେଲେ ନାରଦମୁନି, ଜଣେ ବହୁତ ଉଚ୍ଚକୋଟୀର ମୁନି ଋଷି, ଦେବତାମାନଙ୍କର ସେ ଋଷି, ସିଏ ଋଷି ଜଣେ, ସିଏ ଭଗବାନ ଜଣେ ଅବତାର। ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେ ହେଉଛନ୍ତି ଭକ୍ତର ଅବତାର, ଭକ୍ତିର ଅବତାର ସେ ନାରଦମୁନି। ତେଣୁ ବ୍ରହ୍ମା ଯେଉଁ 10 ଜଣ ପୁତ୍ରକୁ ସୃଷ୍ଟି କରିଥିଲେ, ନାରଦକୁ ଅନ୍ତିମରେ ସୃଷ୍ଟି କଲେ, କାରଣ ହେଉଛି ଅନ୍ତିମ ତତ୍ତ୍ୱ ହେଉଛି ଭକ୍ତି ତତ୍ତ୍ୱ, ଯଦି ନାରଦ ଚାହିଁବା ଦ୍ୱାରା ଦଶମ ମଙ୍ଗଳ କୁହାଯାଇଛି, ଦଶମ ପୁତ୍ର ହିସାବରେ ନାରଦ ଆସିଥିଲେ, ଯିଏକି ଭକ୍ତିର ଅବତାର ସେ, ଭକ୍ତିର ଅବତାର ସେ ନାରଦମୁନି, ସ୍ୱୟଂ ଭଗବାନଙ୍କର ଅବତାର ସେ ନାରଦ। ତେଣୁ ସେଭଳି ନାରଦ ଏତେ ମହାନ ଋଷି, ସିଏ ଅଭିଶାପ ଦେଲେ କ'ଣ ପାଇଁ ନା ମଦାର ଇଏ କ'ଣ ମଦିରା ପିଇକିରି କ'ଣ ମଦ ଦ୍ୱାରା ମଦା ହେଇଯାଇଥିଲେ, ମଦା ବା କ'ଣ ମଦ ଦ୍ୱାରା ସେ ନିଶାଗ୍ରସ୍ତ ହେଇଯାଇଥିଲେ, ନିଶାଗ୍ରସ୍ତ ହେଇଯାଇଥିଲେ ମଦା। ତେଣୁ ତାଙ୍କର ନାଁ କ'ଣ ଥିଲା, ନଳକୁବେର ମଣିଗିରି ହେଉଛି, ଖ୍ୟାତ ବହୁତ ଖ୍ୟାତ ବିଖ୍ୟାତ ଥିଲେ ସେ, ଶ୍ରିୟାନ୍ତ ହଉ ବହୁତ ଧନ ତାଙ୍କର ଥିଲା, ତାଙ୍କ ପିତାଙ୍କର ଯେଉଁଭଳି ଭାବରେ ଧନ ଥିଲା ତାଙ୍କର ମଧ୍ୟ ସେଇଭଳି ଭାବରେ ଧନ ଥିଲା। ତେଣୁ ଇ ଭଗବାନଙ୍କର ଭଗବତା ସେ ବନ୍ଦୀ ହେଲେ ମଧ୍ୟ ସେ ଚିନ୍ତା କରୁଛନ୍ତି ଯେ ଏ ଯେଉଁ ବଦ୍ଧ ଯୁବ ରହିଛନ୍ତି ଏମାନଙ୍କୁ ଉଦ୍ଧାର କରିବେ। ଇଏ ହେଉଛି ବୈଷ୍ଣବର ବୈଷ୍ଣବତା, ବୈଷ୍ଣବ ଯେତେ ଦୁଃଖରେ ଥିଲେ ମଧ୍ୟ ସେ ଚିନ୍ତା କରିବେନି ତା ନିଜର ଦୁଃଖ, ସେ ଚିନ୍ତା କରିବ ଅନ୍ୟମାନଙ୍କର ମଧ୍ୟ ଦୁଃଖକୁ ଦୂର କରିବେ। ସେ ଭଗବାନ ଏଇଟା ପ୍ରଦର୍ଶନ କରୁଛନ୍ତି, ଭଗବାନ ଯେଉଁଭଳି ଆଚରଣ କରନ୍ତି ଭକ୍ତମାନେ ସେଭଳି ଭାବରେ ଆଚରଣ କରିବେ। ଭଗବାନ ଦେଖୁଛନ୍ତି ମୁଁ ଅସୁବିଧାରେ ଥିଲେ ମଧ୍ୟ ମୋତେ ମା ବାନ୍ଧି ଦେଇଛନ୍ତି, ହେଲେ କିଛି ଚିନ୍ତା ନାହିଁ, ମୁଁ ଏବେ ଦୁଇ ଜଣକୁ ଉଦ୍ଧାର କରିବି। ବନ୍ଦୀ ଅବସ୍ଥାରେ ମଧ୍ୟ ସେ ଦୁଇ ଜଣ ବନ୍ଦୀକୁ ସେ ମୁକ୍ତ କରିବେ। ଇଏ ହେଉଛି ଭଗବାନଙ୍କର ଦିବ୍ୟତା, ଜନ୍ମ କର୍ମ କେବେ ଦିବ୍ୟ। ଏଇଭଳି ଭାବରେ ଏ ନବମ ଅଧ୍ୟାୟ ଶେଷ ହେଇଯାଇଛନ୍ତି ଏବଂ ଦଶମ ଅଧ୍ୟାୟରେ ଏଇ କ୍ରୀଡ଼ାଟି ଆରମ୍ଭ କରାଯିବ, କିଭଳି ଭାବରେ ଏଇ ନଳକୁବେର ମଣିନେବ ଭବିଷ୍ୟତ ହେଲେ ଏ କଥା କୁହାଉଛି। ତେଣୁ ଏ କଥା ଶୁଣି ପରୀକ୍ଷିତ ମହାରାଜ ଦଶମ ଅଧ୍ୟାୟର ପ୍ରଥମେ ଆରମ୍ଭ କଲେ, ଗୁରୁଦେବ କିଏ ନଳକୁବେର ମଣିନେବ, ଏ ତ କୁବେର ଦେବତାମାନଙ୍କର ଲୋକରେ ଥିଲେ, ବହୁତ ଉନ୍ନତ ସ୍ତରରେ ଥିଲେ ସିଏ, ସେ ପୁଣି ଏମିତି କ'ଣ କାର୍ଯ୍ୟ କଲେ, କତ୍ୟଥାନ ଭଗବାନ ଏତ ହେ ଭଗବାନ ହେ ଗୁରୁଦେବ ଏ ମତେ ଆମେ କୁହନ୍ତୁ, ଦୟାକରି କୁହନ୍ତୁ ଯେ ଦୟୋ ସାପସ୍ କାରଣ ସେ ଜଣ କ'ଣ ପାଇଁ ଅଭିଶୋଧ ଦେଲେ, କ'ଣ କାରଣ କାହିଁକି ପରୀକ୍ଷିତ ମହାରାଜ ଜିଜ୍ଞାସା କରୁଛନ୍ତି ନା ପରୀକ୍ଷିତ ମହାରାଜ ନିଜେ ମଧ୍ୟ ଅଭିଶୋଧ। ଆମେ ଯେଉଁ କଥା ଶୁଣୁଛେ ଏଥିରେ ବହୁତ ଅଭିଶ୍ୱାସ କଥା ସବୁ ରହିଛି, ପରୀକ୍ଷିତ ମହାରାଜ ଅଭିଶାପ ହେଇଥିଲେ ଆପଣ ଜାଣିଥିବେ ନାହିଁ, କହିଲୁ ସଂକ୍ଷେପରେ ପରୀକ୍ଷିତ ମହାରାଜ ପ୍ରଥମ ସ୍ତରରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ପରୀକ୍ଷିତ ମହାରାଜ ଥରେ ଯାଇଥିଲେ ଶିକାର କରିବା ପାଇଁ, ସେହି ସମୟରେ ତାଙ୍କର ତୃଷାର ହୋଇଗଲେ, ଶୋଷ ତାକୁ ଲାଗିଲା, ତେଣୁ ସେ ତୃଷାର ଧରି ଦେଖିଲେ କେଉଁଠି ଜଳ ମିଳିବ, ଦେଖିଲେ କେଉଁଠି ନିକଟରେ ଗୋଟେ ଆଶ୍ରମ ରହିଛି, ସମୀପ ଋଷିଙ୍କର ଆଶ୍ରମ ଥିଲା ସେଠି, ସେଇ ଋଷିଙ୍କ ଆଶ୍ରମକୁ ଯାଇ ତାଙ୍କୁ ମାଗିଲେ କିଛି ଜଳ ପ୍ରଦାନ କରନ୍ତୁ, ଜଳ ଦେଇ, କିନ୍ତୁ ସେ ସମୀର ଋଷି ସେ ଧ୍ୟାନଗ୍ରସ୍ତ ହେଇକି ରହିଥିଲେ, ସେ କଥା ଶୁଣିପାରିଲେ ନାହିଁ, ସେ ସମାଧି ଭର୍ତ୍ତା ଥିଲେ। ତେଣୁ ରାଜା ତାଙ୍କ ପ୍ରତି ଜୀବନର ପ୍ରଥମଥର ପାଇଁ
ଜଣେ ସାଧୁଙ୍କ ପ୍ରତି ସେ କ୍ରୋଧ ପ୍ରକାଶ କରିଛନ୍ତି ରାଜା। ତେଣୁ ସେ ରାଜା ବିଷୟରେ ଆପଣ ଜାଣିଛନ୍ତି ମହାରାଜ ଯେ ମା ଗର୍ଭିଣୀ ଥିଲାବେଳେ ଯେତେବେଳେ ଯୋଉ ଦ୍ରୋଣାଙ୍କର ଦ୍ରୋଣାଚାର୍ଯ୍ୟ ପୁତ୍ର ଅଶ୍ୱତ୍ଥାମା ବ୍ରହ୍ମାଙ୍କର କରିଥିଲେ ପ୍ରେରଣ କରିଥିଲେ ଭଗବାନଙ୍କୁ ରକ୍ଷା କରିଥିଲେ ଏତେ ଉନ୍ନତ ଭକ୍ତ ଭଗବାନଙ୍କର, କିନ୍ତୁ ଜୀବନ ପ୍ରଥମ ଥର ପାଇଁ ସେ ଋଷିଙ୍କ ସ୍ୱତଃ କ୍ରୋଧ ଆସିଲା। ତେଣୁ ସେ ଯେତେବେଳେ ଫେରି ଯାଉଛନ୍ତି ସେ ସମୟରେ ଗୋଟେ ମୃତ ସର୍ପକୁ ଦେଖି ନେଇକି ତାଙ୍କ ଗଳାରେ ବେଷ୍ଟନ କରି ଚାଲିଯାଇଥିଲେ। ଏ କଥା ଯେତେବେଳେ ଶୁଣିଲେ ତାଙ୍କ ପୁତ୍ର ପାଞ୍ଚ ବର୍ଷର ବାଳକ ତା ନାଁ ହେଇଥିଲା ଶ୍ରୀଙ୍ଗି, ସେ ଅଭିଶାପ ଦେଇଥିଲେ ଯେ ଆଜିଠାରୁ ସାତ ଦିନରେ ତୁମକୁ ଦକ୍ଷନ୍ତି ସ୍ମ ଗୁଣାଙ୍ଗାର ହେ କୌରବଂଶର ତମେ ନିନ୍ଦନୀୟ କାର୍ଯ୍ୟ କରିଛ, ତେଣୁ ତମେ ଗୁଣାଙ୍ଗାର ତୁମକୁ ସାତ ଦିନରେ ଦକ୍ଷ ଦର୍ଶନ କରିବ ଦର୍ଶନ କରିବ ଏ ଅଭିଶାପ ଦେଇଥିଲେ। ତେଣୁ ପରୀକ୍ଷିତ ମହାରାଜ ସେ କଥା ଚିନ୍ତା କରୁଛନ୍ତି, ମୁଁ ଅଭିଶାପ ହେଇକି ନିନ୍ଦନୀୟ କାର୍ଯ୍ୟ କରିଥିଲି, ତାହେଲେ ଇଏ କ'ଣ କିଛି ନିନ୍ଦନୀୟ କାର୍ଯ୍ୟ କଲେ କି? କିନ୍ତୁ ଯଦିଓ ସେ ଶ୍ରୀଙ୍ଗି ଋଷି ତାଙ୍କୁ ଅଭିଶାପ ଦେଇଥିଲେ, କିନ୍ତୁ ସେଇଟା ପ୍ରକୃତିର ଅଭିଶାପ ନୁହଁ, ସେଇଟା ଆଶୀର୍ବାଦ। ସେ ଅଭିଶାପ ଗ୍ରସ୍ତ ହେଇଥିଲେ ବୋଲି ସେ ଭାଗବତ ଶୁଣିଲେ ଏବଂ ଭାଗବତ ତାଙ୍କୁ କୁହାଗଲା, ଏବଂ ସେଇଥିପାଇଁ ଆମେ ମଧ୍ୟ ସେଇ ପରମ୍ପରାରେ ଭାଗବତ ଶ୍ରବଣ କରୁଛେ। ତେଣୁ ଏଇଟା ଗୋଟେ ଅଭିଶାପ ଯଦି ହେଇଥିଲା କିନ୍ତୁ ସେଇଟା ଆଶୀର୍ବାଦରେ ପରିଣତ ହେଇଗଲା, ତେଣୁ ଏଇଟା ମଧ୍ୟ ଇଏ ଯଦି ଅଭିଶାପ ଗ୍ରସ୍ତ ହେଇଛନ୍ତି ସେଇଟା ମଧ୍ୟ ଆଶୀର୍ବାଦ ହେଇଯିବ ବୋଧେ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ। ତେଣୁ କରି ପଚାରୁଛନ୍ତି ଯେ କତ୍ୟତାଂ ଭଗବାନ ଏତତ୍ ତୟୋ ସାପସ୍ୟ କାରଣ, କ'ଣ ପାଇଁ ସେ ଅଭିଶପ୍ତ ହେଇଥିଲେ ଭଗବାନ କୁହନ୍ତୁ, ସୁଖଦେବ ଗୋସ୍ୱାମୀ କୁହନ୍ତୁ। ଯତତ୍ ବିଗରିତ କର୍ମ, କ'ଣ ସେ ନିନ୍ଦନୀୟ କାର୍ଯ୍ୟ କରିଥିଲେ? ମୁଁ ତ ଏପରି ନିନ୍ଦନୀୟ କାର୍ଯ୍ୟ କରିଥିଲି ଯେଉଁଥିରେ ମୁଁ ଅଭିଶପ୍ତ ହେଇଥିଲି, ସେ କ'ଣ ନିନ୍ଦନୀୟ କାର୍ଯ୍ୟ କଲେ? ବିଗରିତ କର୍ମ ଜେନବା ଦେବସୋତ୍ତମ, ଦେବର୍ଷୀ ଦେବତାମାନଙ୍କର ସେ ହେଉଛନ୍ତି ଅନ୍ତିମ ଭଗବତୀତାରେ ଭଗବାନ କହିଲେ ଦେବଶ୍ରୀନାଥ ନାରଦ ଯେତେ ଋଷି ଅଛନ୍ତି ଦେବତାମାନଙ୍କ ଭିତରେ ତାଙ୍କୁ ବି ଶ୍ରେଷ୍ଠ ହେଉଛନ୍ତି ନାରଦ, ସେ ଭଗବାନଙ୍କର ବିଭୂତି ଦେବଶ୍ରୀନାଥ ସେଥିପାଇଁ ଶବ୍ଦ କହୁଛନ୍ତି ପରୀକ୍ଷିତ ମହାରାଜ। ଜେନବା ଦେବଶ୍ରୀ ତମ ସେ ଦେବର୍ଷୀ ହେଇକି ମଧ୍ୟ ଦେବର୍ଷୀ ଦେବତାମାନଙ୍କର ଯେଉଁମାନଙ୍କର ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ଉନ୍ନତ ଲୋକକୁ ଯିବେ ଭଗବଦ୍ଗୀତା ତଥା ସତ୍ୟାଗ ଭଗବାନ ସୀତା କହିଛନ୍ତି। ଉର୍ଦ୍ଧ୍ୱ କରିଛନ୍ତି ସତ୍ୟତା, ଯେଉଁମାନେ ସତ୍ୟଗୁଣ ରହିବେ ସେମାନେ ସ୍ୱର୍ଗ ଲୋକକୁ ଯିବେ ଉନ୍ନତ ଲୋକକୁ ଯିବେ, ବହୁତ ଉନ୍ନତ ଲୋକ ରହିଛି ସ୍ୱର୍ଗ ଲୋକ ମହତ ଲୋକ ଜନ ଲୋକ ତପ ଲୋକ ଅନ୍ତିମ ଲୋକ ହେଉଛି ବ୍ରହ୍ମ ଲୋକ ଯେଉଁ ବ୍ରହ୍ମା ରହୁଛନ୍ତି, ଯେଉଁମାନେ ସତ୍ୟଗୁଣ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ। ଇଏ ତ ଦେବତା ଦେବତାମାନଙ୍କ ଋଷି ଶ୍ରେଷ୍ଠ ଦେବତା ଋଷିମାନଙ୍କ ଶ୍ରେଷ୍ଠ, ତାଙ୍କ ପୁଣି ତମ ତମ ଗୁଣକୁ ଉପରେ ଆସିଲା, ଯେହେତୁ ସତ୍ୟଗୁଣ ତାଙ୍କର ରହିଛି ତମ ଗୁଣକୁ ଉପରେ ଆସିଲା, କାମ ଆସି କ୍ରୋଧ ରଜଗୁଣ ସମ୍ଭବ ଭଗବତ ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି ରଜଗୁଣ କ୍ରୋଧ ଅଭିଶାପ ଜଣେ କେତେବେଳେ ଦେଉଛି ରଜଗୁଣରୁ ଆସୁଛି ରଜତମ ଗୁଣରୁ ଆସୁଛି ଏସବୁ କ୍ରୋଧ, ତେଣୁ ସେ ତ ଦେବଶ୍ରୀ ସପ୍ତମ ଦେବତାମାନଙ୍କ ଭିତରେ ଦେବ ଋଷିମାନଙ୍କ ଭିତରେ ଶ୍ରେଷ୍ଠ, ତାଙ୍କ କେମିତି ଏଭଳି ତମ ରଜଗୁଣ ସବୁ ଆସିଲା ଦେବଶ୍ରୀତମ? ତେଣୁ ଏ ପ୍ରଶ୍ନ ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ରୁଦ୍ରଶା ଅଞ୍ଚଳ ଭୂତ୍ୱା ସୁଦୃପ୍ତ ଓ ଧନଦାତ୍ମ ଯୋଉ କୈଳାସ ପବନ ରମ୍ୟେ ମନ୍ଦାକିନିଆ ମଦୋତ୍କଟେଇ ବାରୁଣୀ ମଦିରାଙ୍କୁତ୍ୱା ମଦାକୁଣ୍ୟକ ଲୋଚନୌ ସ୍ତ୍ରୀଜନେ ଅନୁଗାୟଧ୍ୱି ଚେରତୁ ପୁଷ୍ପିତେ ବନେ। ତେଣୁ ସେ ଅଭିଶାପ କଥାକୁ ବର୍ତ୍ତମାନ ନାରଦ ବର୍ଣ୍ଣନା କରୁଛନ୍ତି, ଦଶମ ଅଧ୍ୟାୟରେ ବିସ୍ତାରର ବର୍ଣ୍ଣନା କରାଯିବ, ଆମେ ସଂକ୍ଷେପରେ କହୁଛେ। ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନ ଉତ୍ତରରେ ଆରମ୍ଭ କଲେ, ଦଶମ ଅଧ୍ୟାୟ କୁହାଯିବ ସେ କହୁଛନ୍ତି ରୁଦ୍ରଶା ଅନୁସାରୁ ଏ ଦୁଇ ଜଣ ଇଏ ଥିଲେ ରୁଦ୍ର ଶିବଜୀଙ୍କର ଅନୁସାର ଥିଲେ, ଶିବଜୀଙ୍କ ସେବକ ଥିଲେ, କୈଳାସ ପର୍ବତରେ ଶିବଜୀଙ୍କର ସେବା କରୁଥିଲେ ସେ ରୁଦ୍ରଶ ଅନୁସାରୁ ଶିବଜୀଙ୍କର ସେ ଦୁଇ ଜଣ ସେବକ ଥିଲେ। ରୁଦ୍ରଶା ଅନୁସାରୁ ଭୂତୁଆ ସୁଦୃପ୍ତ ଓ ଧନଦାତ ଯୋଉ, କିନ୍ତୁ ଶିବଜୀଙ୍କର ଯେଉଁମାନେ ଉନ୍ନତକୁ ଯାଆନ୍ତି ତାଙ୍କର ଗର୍ଭ ମଧ୍ୟ ସେହିପରି ହେଇଯାଏ, ବହୁତ ମହାନ ବ୍ୟକ୍ତିଙ୍କର ସେ ସେବା କରୁଛନ୍ତି ସେଥିପାଇଁ ତାଙ୍କର ଗର୍ବ ଆସିଗଲା, ସୁଦୃପ୍ତ ବହୁତ ଗର୍ବ ଆସିଗଲା ଆମ ଶିବଜୀଙ୍କର ସେବକ, ଆମେ ତ କାଉଡ଼ି ବାଲା ଆମକୁ କିଏ କ'ଣ କରିବ ସବୁ ଆଳୁ ଛାଡ଼ିଦେ, ଇଏ ଗର୍ବ ଆସିଯାଉଛି ଆମେ ଶିବଜୀଙ୍କର ଜଳ ଗ୍ରହ କଲେ ଆମକୁ କିଏ ଆମକୁ କାହିଁକି ରିଷ୍ଟ୍ରିକ୍ସନ ସବୁ ଆଳୁ ଛାଡ଼ିଦେ, ଆମକୁ ଏ ଗର୍ବ ଆସିଯାଉଛି ଯେଉଁମାନେ ଟିକେ ଉନ୍ନତ ସ୍ଥିତିରେ ଯାଉଛନ୍ତି ତାଙ୍କ ସବୁ ଗର୍ବ ଆସିଯାଉଛି। ତେଣୁ ମାଣିଥିବା ନଳଥିବା ଏବଂ ମାଣିଥିବା କଣ ମଧ୍ୟ ସେ ବ୍ୟବହାରରେ ସୁଦୃପ୍ତ ହେଉ ବହୁତ ବହୁତ ଅତ୍ୟନ୍ତ ଗର୍ବିତ ହେଇଯାଇଥିଲେ ଶିବଜୀଙ୍କ ସେ ଅନୁଚର ଶିବଜୀ ଯାହାକୁ ଯାହା ଚାହିଁ ବର ଦେଇପାରିବେ ପ୍ରଦାନ କରିପାରିବେ ଏମିତି କିଛି ଅସମ୍ଭବ ନାହିଁ ଶିବଜୀଙ୍କ ପାଇଁ ତାଙ୍କର ସେବକ ରହିଛନ୍ତି ବହୁତ ଗର୍ବ ହେଇଗଲା ସୁଦୃପ୍ତ ହେଉ ପୁଣି ଧନଦାସଙ୍କ ଯେଉଁ କୁବେର ଧନୀ ବ୍ୟକ୍ତି ସେ ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି କୁବେର ତେଣୁ ତାଙ୍କର ସେ ପୁତ୍ର ତାଙ୍କ ଧନର କୌଣସି ଅଭାବ ନାହିଁ ସେଥିପାଇଁ ମଧ୍ୟ ଗୋଟେ ଗର୍ବ ଆସିଗଲା କୈଳାସ ପବନେ ରମିଏ ତେଣୁ ସେହି କୈଳାସର ପର୍ବ ବର୍ଣ୍ଣନା କରାଯାଇଛି ଭାଗବତ ଚତୁର୍ଥ ସ୍କନ୍ଧରେ ଯେତେବେଳେ ଶିବଜୀଙ୍କର ଦକ୍ଷିଣ ଭିତରେ ଗଣ୍ଡଗୋଳ ଯେଉଁ କଥା ହେଇଛି ସେଥିରେ କୈଳାସ ପର୍ବତର ବର୍ଣ୍ଣନା କରାଯାଇଛି ବହୁତ ସୁନ୍ଦର ବନ ରହିଛି ଗୋଟେ ବୃକ୍ଷ ରହିଛି ଯେଉଁଟା 100 ଯୋଜନ ରହିଛି 100 ଯୋଜନ ବିସ୍ତୃତ ରହିଛି ବୃକ୍ଷ ଏତେ ବିରାଟ ବୃକ୍ଷ ଗୋଟିଏ ବି ତା କ'ଣ କ'ଣ ଗୋଟିଏ ବି ନିଡ଼ବର୍ଜିତ ଗୋଟିଏ ବି ପକ୍ଷୀର ନାହିଁ ବସା ନାହିଁ ସେଠି ତାପ ବର୍ଜିତ କୌଣସି ତାପ ତିତାପ ନାହିଁ ସେଠି ଶୀତଦିନେ ଦିନେ ଗରମ ଲାଗିବ ଥଣ୍ଡା ଦିନେ ଗରମ ଲାଗିବ ଶୀତଦିନେ ଗରମ ଲାଗିବ ଖରାଦିନେ ଥଣ୍ଡା ଲାଗିବ ଏୟାର କଣ୍ଡିସନ ଜାଗା ସେଇଟା ଭାଗବତ ଚତୁର୍ଥ ସ୍କନ୍ଧରେ ବିସ୍ତାର ଗଣନା କରାଯାଇଛି ତେଣୁ ଏହିଭଳି ଭାବରେ ସେହି କୈଳାସ ପବନେ ରମିଏ ମନ୍ଦାକିନିଆ ମଦୋତ୍କଟୌ ମନ୍ଦାକିନୀ ଗଙ୍ଗା ନଦୀ ରହିଛନ୍ତି ସ୍ୱର୍ଗରେ ତାଙ୍କ ନାମ ହେଉଛି ମନ୍ଦାକିନୀ ତେଣୁ ସେଇ ଗଙ୍ଗା ଦେବୀ ସେ ମନ୍ଦାକିନୀ ନଦୀରେ ଗଙ୍ଗା ନଦୀରେ ଏମାନେ ସେ ଜଳ କେଳି କରୁଥିଲେ ତ୍ରିଲୋକମାନଙ୍କ ସହିତ ଅପ୍ସରାମାନଙ୍କ ସହିତ ମଦୋତ୍କଟୌ ବହୁତ ମଦ ପାନ କରିଛନ୍ତି ଉତ୍କଟ ମଦ ଉତ୍କଟ ମଦ ବାରୁଣୀ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳାରେ ଏହି ବାରୁଣୀ ମଦିରା ଆସିଥିଲା ଯେଉଁ ବର୍ଣ୍ଣଦେବ ତାଙ୍କର ବର୍ଣ୍ଣଦେବଙ୍କର ସେଇଟା ଏହି ମଦିରା ବାରୁଣୀ ତାଙ୍କ ବର୍ଣ୍ଣଦେବଙ୍କ ନାମ ଅନୁସାରେ ବାରୁଣୀ ହେଇଛି ସେ ସମୁଦ୍ର ମନ୍ଥନରୁ ବାହାରିଥିଲେ ଏବଂ ଅସୁରମାନେ ସେଇଟାକୁ ପ୍ରାପ୍ତ ହେଇଥିଲେ ଅସୁରମାନେ ସେଇଟା ପାନ କରନ୍ତି ବହୁତ ଉତ୍କଟ ମଦ ସେଇଟା ଫାରାଟିକ ତେଣୁ ତାହା ଏଇଭଳି ଭାବରେ ବାରୁଣୀ ମଦିରା ଦ୍ୱାର ଏହି ବାରୁଣୀ ମନ୍ଦିରକୁ ପାନ କରି ମଦାଗୁଣିତ ଲୋଚନ ତାଙ୍କର ଚକ୍ଷୁ ଗୁଣ୍ଡାୟମାନ ବହୁତ ବହୁତ ହେଇଯାଇଛନ୍ତି ମଦଗ୍ରସ୍ତ ହେଇଯାଇଛନ୍ତି ମଦମତ୍ତ ହେଇଯାଇଛନ୍ତି ମଦାଗୁଣିତ ଲୋଚନ ଚକ୍ଷୁ ଗୁଣ୍ଡାୟମାନ ଏତେ ପାନ କରିଛନ୍ତି ମଦ ଏଇ ନିଶା ହେଇଯାଇଛି ଏବଂ ସ୍ତ୍ରୀ ଜନେଇ ଅନୁଗାୟଭି ସ୍ତ୍ରୀ ଜନେଇ ଯେଉଁ ଅପ୍ସରାମାନେ ଅଛନ୍ତି ଦେବସ୍ତ୍ରୀମାନେ ରହିଛନ୍ତି ଅପ୍ସରାମାନଙ୍କ ସହିତ ସେ ଚେରତୁ ପୁଷ୍ପିତମାନେ ଅନୁଗାୟଧ୍ୱି ନୃତ୍ୟ କରୁଛନ୍ତି ଗାନ ଗାଉଛନ୍ତି ଫିଲ୍ମ ଭିତରେ ଚାଲିଛି ଡ୍ରିଙ୍କ ହେଉଛି ଫିଲ୍ମ ଭିତରେ ଚାଲିଛି ଏଭଳି ଲୀଳା ଚାଲିଛି କୈଳାସ ପବନରେ ଯେଉଁଟା ବିଭିନ୍ନ କର୍ମ ଏଇଟା ନିବେଦନ କର୍ମ ହେଇଛି ଯେଉଁଥିରେ ନାରଦମୁନି ବର୍ଣ୍ଣନା କରାଯିବ ତେଣୁ ଏଇଭଳି ଭାବରେ ପୁଷ୍ପିତ ବନେଇ ବହୁତ ସୁନ୍ଦର ପୁଷ୍ପ ସବୁ ରହିଛି ବନର ଆଜି ସବୁ ବହୁତ ସୁନ୍ଦର ତା'ର ଶୋଭା ରହିଛି ଦେବଙ୍କର ସଭା କ'ଣ କହିବା ବର୍ଣ୍ଣନା କରିହେବ ନାହିଁ ଏତେ ସୁନ୍ଦର ପବନ ରହିଛି ସେଠି ତେଣୁ ସେଠି ଏହିଭଳି ଭାବରେ ସେ କାର୍ଯ୍ୟ କରୁଛନ୍ତି ତେଣୁ ପ୍ରଭୁପାଦ ମହାରାଜ ଏ ଶ୍ଳୋକର ଭାବାର୍ଥରେ କହୁଛନ୍ତି ଯେ ହ୍ୱାଇ ଆର୍ ଡିଭୋଟିଜ୍ ଅଫ୍ ଦ ଡେମିଗଡ୍ସ ଗ୍ରେଟର ଇନ୍ ନମ୍ବର ଦ୍ୟାନ୍ ଦ ବୈଷ୍ଣବଜ୍ ସେ କହୁଛନ୍ତି କାହିଁକି ଦେବତାମାନଙ୍କର ବେଶୀ ଭକ୍ତ ହେଉଛନ୍ତି ଦେବତାମାନଙ୍କର ବେଶୀ ପୂଜକ ଅଛନ୍ତି ଭଗବାନଙ୍କ ତୁଳନାରେ ବୈଷ୍ଣବ ତୁଳନାରେ ବୈଷ୍ଣବ ଯେ କେବଳ ଭଗବାନଙ୍କର ବିଷ୍ଣୁଙ୍କର ସେବା କରିବେ ଏ ଦେବତାମାନଙ୍କର ସେବା କେଉଁମାନେ କରନ୍ତି ପୂଜା କେଉଁମାନେ କରନ୍ତି ଦେବ ପୂଜା କେଉଁମାନେ କାହିଁକି ସେମାନେ ଅଧିକ ବୈଷ୍ଣବମାନେ କାହିଁକି କମ୍ ଆର କାରଣ କ'ଣ ପ୍ରଭୁପାଦମାନେ କହୁଛନ୍ତି ପ୍ରଶ୍ନ ପଚାରୁଛନ୍ତି ତ ପ୍ରଭୁପାଦ ନିଜେ ଉତ୍ତର ଦେଇଛନ୍ତି ଯେ ଆନ୍ସର୍ ଇଜ୍ ଗିଭେନ୍ ହିୟର୍ ଏଇଠି ତା'ର ଉତ୍ତର ଦିଆଯାଇଛି ଭାଗବତରେ ତା'ର ଉତ୍ତର ଦିଆଯାଇଛି ଯେ ବୈଷ୍ଣବ ଆର୍ ନଟ୍ ଇଣ୍ଟରେଷ୍ଟେଡ୍ ଇନ୍ ସଚ୍ ଫୋର୍ଥ କ୍ଲାସ୍ ପ୍ଲେଜର୍ସ ଆଜ୍ ୱାଇନ୍ ଆଣ୍ଡ ୱିମେନ୍ ବୈଷ୍ଣବମାନେ ଏସବୁ ଥାର୍ଡ଼ କ୍ଲାସ୍ ପ୍ଲେଜର୍ ଥାର୍ଡ଼ କ୍ଲାସ୍ ଆନନ୍ଦ କ'ଣ ସ୍ତ୍ରୀ ସଙ୍ଗ କରିବା ମଦପାନ କରିବା ଏସବୁ ବହୁତ ନିମ୍ନତର ଆନନ୍ଦ ଥାର୍ଡ଼ କ୍ଲାସ୍ ପ୍ଲେଜର୍ ନଟ୍ ଡଜ୍ କ୍ରିଷ୍ଣ ଆଲାଉ ଦେମ୍ ସଚ୍ ଫ୍ୟାସିଲିଟିଜ୍ ଭକ୍ତ ଚାହିଁଲେ ମଧ୍ୟ ଭଗବାନ ତାଙ୍କୁ ସେ ସୁଯୋଗ ପ୍ରଦାନ କରନ୍ତି ନାହିଁ ଭଗବାନ ତାଙ୍କୁ ରକ୍ଷା କରନ୍ତି ସୁରକ୍ଷା ପ୍ରଦାନ କରନ୍ତି ତେଣୁ ସାଧାରଣତଃ ଲୋକମାନେ ଏହିସବୁ ଉପରେ ଆକର୍ଷିତ ହେଇକି ଆସନ୍ତି। ସେଇପାଇଁ ବା ଭାଗବତ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି, ସେ କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକର୍ଷିତ ହେଇଯାଆନ୍ତି, ଦେବପୂଜା ପ୍ରତି ଦେବପୂଜା ପ୍ରତି ଆକର୍ଷିତ ହେଇଯାଆନ୍ତି। କାହିଁକି ନା ଜାମିମା ପୁରସ୍କୃତାନ ବାହାଚନ ପ୍ରବଦନ୍ତି ଅଭିପସ୍ଥିତ, ଯେଉଁମାନେ ଏତେ ବୁଦ୍ଧିମାନ ହୁଅନ୍ତି ସେମାନେ ବେଦରେ ଏ ଯେଉଁ କର୍ମକାଣ୍ଡ ଧାରା ରହିଛି ଉନ୍ନତକୁ ଗଲେ ବହୁତ ପ୍ରକାର ଉପଭୋଗ ରହିଛି, ଏଥିପ୍ରତି ସେମାନେ ଆକର୍ଷିତ ହେଇଯାଆନ୍ତି। ଜାମିମା ପୁରସ୍କୃତାନ ବାହାଚନ ପ୍ରବଦନ୍ତି ଅଭିପସ୍ଥିତ, ଯେଉଁମାନେ ବେଶୀ ବିଦ୍ୱାନ ନୁହନ୍ତି, ବେଶୀ ଉନ୍ନତ ଚେତନଶୀଳ ନୁହନ୍ତି, ସେମାନେ ଭାବନ୍ତି ଏ ବେଦରେ ଏ କର୍ମକାଣ୍ଡ ଧାରା ହେଉଛି ଶ୍ରେଷ୍ଠ। ଜାମିମା ପୁରସ୍କୃତାନ ବାହାଚନ ପ୍ରବଦନ୍ତି ଅଭିପସ୍ଥିତ ବେଦ ବାହାର ତା ପାଠ, ଯଦିଓ ସେମାନେ ବେଦ ଅଧ୍ୟୟନ କରନ୍ତି କିନ୍ତୁ ବେଦର ପ୍ରକୃତ ଅର୍ଥକୁ ସେମାନେ ବୁଝିପାରନ୍ତି ନାହିଁ, ତେଣୁ ସେମାନେ ବେଦବିତ ନୁହନ୍ତି, ସେମାନେ ବେଦ ବାହାର ତା ପାଠ। ତେଣୁ ଏହିପରି ଭାବରେ ଏଇ ଯେଉଁ କୈଳାଶ ଭୁବନରେ ବହୁତ ସୁନ୍ଦର ଭୁବନରେ କୁବରାତ୍ମ ଯେଉଁ ମଣିଗ୍ରୀବ ନଳକୁବର ମଣିଗ୍ରୀବ ଯେଉଁ ଅସୁରାମାନଙ୍କ ସହିତ ନୃତ୍ୟ ଗୀତରେ ଲିପ୍ତ ରହିଛନ୍ତି, ଯେଉଁଥିରେ ଲାଗୁଛି ବହୁତ ଆନନ୍ଦ କଥା, କିନ୍ତୁ ଏ ପ୍ରକୃତରେ ଦୁନିଆ କଥା ନାରଦମୁନି ସେଟା ଜାଣିଛନ୍ତି। ତେଣୁ ଏ ବିଷୟ ଆସନ୍ତାକାଲି ଆମେ ଆଉ ଅଧିକ ବର୍ଣ୍ଣନା କରିବା, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆନନ୍ଦ କୋଟି ବୈଷ୍ଣବ ମୁଣ୍ଡ କୀ, ଦାୟ ଗୋଟ ମାନେ।
हरे कृष्ण हरे कृष्ण 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 हरे 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 राम हरे राम राम हरे हरे
हरे कृष्ण
हरे कृष्ण
कृष्ण हरे 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 राम हरे राम 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 हरे हरे।